శివహరోతం దశమ స్కంద తేస్తమ దేవరామన్ శ్రవణం కొడుతుంది. సుఖమైన తోడే కృష్ణ ద్వారా ప్రేరిత అయి యజ్ఞస్థలకు ଯାଇଛନ୍ତି, ଯେଉଁଠି ଅତି ଆଡମ୍ବର ସହିତ ଯଜ୍ଞ କରାଯାଉଛି ଏବଂ ଯଜ୍ଞସ୍ଥଳରେ ପରିପାଟିକୁ ଦର୍ଶନ କରି ସଖାମାନଙ୍କର ଗୋଟେ ବହୁତ ବଡ଼ ଆଶା ଥିଲା ଯେ ନିଶ୍ଚିତ ଭାବରେ ଏଠି ଉତ୍ତମ ଭୋଜନ ମିଳିବ। କୃଷ୍ଣ ଯେହେତୁ ପ୍ରେରଣ କରିଛନ୍ତି ଏବଂ ଦ୍ୱିତୀୟରେ ବ୍ରାହ୍ମଣମାନଙ୍କର ଯେଉଁ ପରିପାଟି ବା ବ୍ରାହ୍ମଣମାନେ ଯେତେ ଐଶ୍ୱର୍ଯ୍ୟପୂର୍ଣ୍ଣ ଯଜ୍ଞ କରୁଥିଲେ ସଖାମାନେ ଦର୍ଶନ କରିକି ଅନ୍ତରରେ ଖୁସି ହେଇଥିଲେ, ଯାହା ଆଜି ବହୁତ ମିଷ୍ଟାନ୍ନ ଭୋଜନ ମିଳିବ। କିନ୍ତୁ ବ୍ରାହ୍ମଣମାନେ ବିଧି ଦ୍ୱାରା ଏତେ ତାଙ୍କର ହୃଦୟ ଏତେ କଠୋର ହେଇଯାଇଥିଲା, କ୍ଷୁଦ୍ର ଆଶା କାଲି ଶୁଣୁଥିଲେ ଆମେ କହିଲେ ବାଲି ସବୃଦ୍ଧ ମହାନି ସ୍ୱର୍ଗକୁ ଯିବାର ଆଶା ତାଙ୍କର ଏତେ ପ୍ରବଳ ହେଇଯାଇଥିଲା। ଏବଂ ଶ୍ଳୋକରେ ସେମାନେ କୃଷ୍ଣଙ୍କର ଆଦେଶକୁ ବି ସେମାନେ ଗ୍ରହଣ କରିପାରିଲେ। ବେଦବିଧି ଯାହା ସବୁ ବେଦରେ ବିଧି ଦିଆଯାଇଛି କୃଷ୍ଣଙ୍କର, କୃଷ୍ଣ ହିଁ ସେ ବେଦବିଧି ଦେଇଛନ୍ତି। ଯଦି ବେଦବିଧିକୁ ଲଙ୍ଘନ କରିବାକୁ ପଡ଼େ କୃଷ୍ଣଙ୍କ ପାଇଁ, ସେଥିରେ ବି ଆମକୁ ମନ ଦୁଃଖ କରିବାର କିଛି ନାହିଁ। ସେହି ବେଦବିଧି କରିଥିଲେ ସେ ଆଜି କହୁଛନ୍ତି ସର୍ବଦା ମାନ ପରିତ୍ୟାଜ। ସବୁ ବେଦବିଧି ରହିଛି, ଶାସ୍ତ୍ର ବେଦବିଧି ରହିଛି, ସ୍ନେହ ପ୍ରେମ ସବୁ ବେଦବିଧିର ଉର୍ଦ୍ଧ୍ୱରେ। ଯେଭଳି ଚୈତନ୍ୟ ମହାପ୍ରଭୁ ପୁରୀରେ ଶ୍ରୀକ୍ଷେତ୍ର ରହୁଥିଲେ, ନବଦୀପବାସୀମାନେ ସବୁ ଭକ୍ତମାନେ ଆସୁଛନ୍ତି, ସେତେବେଳେ ସାରଭୈମ ଭଟ୍ଟାଚାର୍ଯ୍ୟ ପଚାରୁଛନ୍ତି, ସାରଭୈମ ଭଟ୍ଟାଚାର୍ଯ୍ୟ ପ୍ରତାପରୁଦ୍ର ପଚାରୁଛନ୍ତି, କାରଣ ପ୍ରତାପରୁଦ୍ର ଦେଖିବାକୁ ଚାହୁଁଥିଲେ କେଉଁ କେଉଁମାନେ ମହାପ୍ରଭୁଙ୍କର ଭକ୍ତ କେଉଁମାନେ ସବୁ ଆସୁଛନ୍ତି। ଏତେ ସୁନ୍ଦର ସେମାନେ ନିରାଶକ୍ତ ଥିଲେ, ସ୍ତ୍ରୀ ପୁତ୍ର କନ୍ୟା ନେଇ ଚାରି ଚାରି ମାସ ସେମାନେ ରହୁଥିଲେ। ଆଜି ଗୋଟିଏ ଦିନ ଘର ଛାଡ଼ିବା ବି ଆମ ପାଇଁ କଷ୍ଟ ହେଉଛି। ଚାରି ଚାରି ମାସ ସେମାନେ ମହାପ୍ରଭୁଙ୍କ ସାଙ୍ଗରେ ରହୁଥିଲେ, ଚାରି ମାସ ପରେ ସେମାନେ ବିଦାୟ ନେଇକି ଯାଉଥିଲେ। ଯେଉଁ ଚାରି ମାସରେ ଲୋକ ଧାନ ଏ ଜୁରା ରୋଗୀ କରନ୍ତି, ଧାନ ଅମଳ କରିବା ଟାଇମ୍, ଏ ଧାନ ରୋଇବା ଟାଇମ୍, ଏଇ ସମୟରେ ଏ ବର୍ଷା ଭିତରେ ଚତୁର୍ମାସିଆ ପୁରା ମହାପ୍ରଭୁଙ୍କ ସାଙ୍ଗରେ ରହୁଥିଲେ, ରଥଯାତ୍ରା ଶେଷ କରି ପ୍ରାୟ ଯାଉଥିଲେ ସମସ୍ତେ। କିନ୍ତୁ ସେମାନଙ୍କର ଯେଉଁ ମହିମା ସବୁ ଶୁଣିଥିଲେ ପ୍ରତାପ ବୃଦ୍ଧ, ସିଏ ସାରଭୈମ ଭଟ୍ଟାଚାର୍ଯ୍ୟକୁ ପଚାରୁଛନ୍ତି ମୋତେ ଚିହ୍ନ କିଏ କିଏ ଆସୁଛନ୍ତି ସବୁ। ସାରଭୈମ ଭଟ୍ଟାଚାର୍ଯ୍ୟ ଚିହ୍ନଉଛନ୍ତି, ଇଏ ଶ୍ରୀବାସ ପଣ୍ଡିତ, ଇଏ ଅଦ୍ୱିତାଚାର୍ଯ୍ୟ ସମସ୍ତେ ଚିହ୍ନଉଛନ୍ତି, ଇଏ ଶିବାନନ୍ଦ ସେ। କିନ୍ତୁ ସମସ୍ତେ ଆସିଲେ କିଏ ଜଗନ୍ନାଥ ଦର୍ଶନ କରିବା ପାଇଁ ଗଲେନି, ସମସ୍ତେ ଚାରିଗଲେ ଚୈତନ୍ୟ ମହାପ୍ରଭୁଙ୍କର ଦର୍ଶନ କରିବା। ସେଥିପାଇଁ ସାର ପ୍ରତାପ ବୃଦ୍ଧ ସଂସ୍ଥା ପଚାରିଲା, ଇଏ କେମିତି ସମ୍ଭବ, କ୍ଷେତ୍ରକୁ ଆସିଛନ୍ତି ଆଗେ ତ ଭଗବାନ ଦର୍ଶନ କରିବା ଦରକାର, ଆଗେ ଚୈତନ୍ୟ ମହାପ୍ରଭୁ ପକ୍ଷ ବି ଚାରିଗଲେ ଦର୍ଶନ କରିବା ପାଇଁ, ଏ ତ ବିଧି ନୁହେଁ। ଯେଉଁ ବିଧି ଧର୍ମ ରହିବେ, ବିଧି ଧର୍ମଟା ପ୍ରଥମେ କିନ୍ତୁ ଯିବ ବଦ୍ଧ ଯିବା ପାଇଁ ଆବଶ୍ୟକ ରହିଛି, କିନ୍ତୁ ବିଧିର ଉର୍ଦ୍ଧ ଜିନିଷ ହେଲା କ'ଣ, ସ୍ୱାଭାବିକ ପ୍ରୀତି ସ୍ନେହ। ଶାସ୍ତ୍ରରେ ସବୁ ପ୍ରକାର ଜିନିଷ ରହିଛି, ଶାସ୍ତ୍ର ବିଧି ରହିଛି ଟଗର ଫୁଲ ଦେବା ପାଇଁ, ଶାସ୍ତ୍ର ବିଧି ରହିଛି ଫୁଲ ତୁମେ ଅର୍ପଣ କରିପାରିବ, ପୁଣି ଶାସ୍ତ୍ର ବିଧି ରହିଛି ଯେଉଁ ଫୁଲର ବାସ୍ନାଣୀ ତାକୁ ଅର୍ପଣ କରିବ, ଟଗର ଫୁଲ କ'ଣ ବାସ୍ନା ଅଛି, ପୁଣି କେମିତି କହିବ, ଯେଉଁଟା ସୁଗନ୍ଧ ଜିନିଷ ସୁଗନ୍ଧ ନୁହେଁ ତାକୁ ଭଗବାନଙ୍କୁ ଅର୍ପଣ କରିବେ। ବେଦବିଧି ସବୁ ରହିଛି, ପୁଣି ପ୍ରୀତିଟା ବେଦବିଧିର ଉର୍ଦ୍ଧ୍ୱରେ। ଆମର ଯେହେତୁ ଭଗବାନଙ୍କ ପ୍ରତି ସ୍ୱାଭାବିକ ପ୍ରୀତି ନାହିଁ, ସେଥିପାଇଁ ଆମେ ବିଧିଟାକୁ ମାନୁଛେ। ବିଧିଟା ମାନିବାର ଲକ୍ଷ୍ୟ ହେଉଛି ପ୍ରୀତିଟା, ଭଗବାନଙ୍କ ପ୍ରତି ପ୍ରୀତି ଆସିବ, ସେଥିପାଇଁ ସେଥିରେ ସେ ହିଁ କହିଥିଲେ ସ୍ନେହଟା ଏଭଳି, ସେଥିରେ ବିଧି କିଛି ମାନିନା। ଯେପରି ବିଦୁରର ଘରେ କୃଷ୍ଣ ଭୋଜନ କଲେ, କୃଷ୍ଣ ଯେଉଁ ବିଦୁରଙ୍କର ଘରେ ଭୋଜନ କଲେ, ବିଦୁର ଆମନ୍ତ୍ରଣ କରିନାହାନ୍ତି। ବିଦୁର ଯଦି ଧରାଯିବ, ବିଦୁର ହେଉଛନ୍ତି ଶୂଦ୍ର, ଏକରେ ବିନା ମନ୍ତ୍ରଣ ଯାଇଛନ୍ତି, ଦ୍ୱିତୀୟରେ ଶୂଦ୍ର ତାଙ୍କ ଘର ଭୋଜନ କଲେ, ଏ କେଉଁ ବିଧି, ସ୍ନେହ କୃପା, ତାଙ୍କର କୃପା ତାଙ୍କର ସ୍ନେହ ସେଇଟାକୁ ସେ ଅପେକ୍ଷା କରନ୍ତି। ସାରା ଭଟ୍ଟାଚାର୍ଯ୍ୟ ସେଇ କଥା ବୁଝେଇଦେଲେ ପ୍ରତାପ ବୃଦ୍ଧ, ସ୍ୱାଭାବିକ ପ୍ରେମ ସ୍ୱାଭାବିକ ସ୍ନେହ। ଏମାନେ ଏତେ ଏ ଯେଉଁ ବ୍ରାହ୍ମଣମାନେ ଏତେ ତାଙ୍କର ହୃଦୟ କଠୋର ହେଇଯାଇଥିଲେ, ସେମାନେ ଆଉ ଚାହିଁଲେ ବି ନା, ଯେଉଁ ଯଜ୍ଞ ସେମାନେ କରୁଛନ୍ତି ଯାହାଙ୍କର କୃପା ହେଲେ ସେମାନେ ସ୍ୱର୍ଗକୁ ଯିବେ, ଏବଂ ଯଜ୍ଞର ଯେତେ ପ୍ରକାର ଦ୍ରବ୍ୟ ସହ ମନ୍ତ୍ର ସବୁ ଯାହାଙ୍କର ବିଭୂତି ସେ ପ୍ରଭୁ ଆଜି ପ୍ରେରଣ କରିଛନ୍ତି ସେ ବୁଝିପାରିଲେ। ଏଠିକୁ ଖାଲି ସେ କଥା ସେ କହୁଥିଲେ, ମନୁଷ୍ୟ ଦୃଷ୍ଟା ଦୁଷ୍ପାକ୍ୟ ମର୍ତ୍ତ୍ୟାତ୍ମାନ ନ ମେନିରେ, ମୃତ୍ୟୁ ଆତ୍ମାନ ନ ମେନିରେ ସେ ମୃତ୍ୟୁର ବ୍ୟକ୍ତି କୃଷ୍ଣଙ୍କୁ ଏହା ହିଁ ଜ୍ଞାନ କରିଥିଲେ ଆଧ୍ୟାତ୍ମିକତା ଯେଉଁ ଭୟଙ୍କର ଆଧ୍ୟାତ୍ମିକତାର ଭୟଙ୍କର ପରିଣାମ ଅଛି ଆଧ୍ୟାତ୍ମିକ ଭାବରେ ଯଦି ସବୁବେଳେ ହୃଦୟ ଭିତରେ ରହିଲା ମୃତ୍ୟୁ ଉଦ୍ଧି ରହିଲା ଭଗବାନଙ୍କୁ ସବୁବେଳେ ଶ୍ରୀବିଗ୍ରହଙ୍କୁ ପାସନ ଦେଇଯାଆନ୍ତି ଶ୍ରୀବିଗ୍ରହଙ୍କୁ କାଠ ପୁତୁଳା ବୋଲି ଜ୍ଞାନ କରିବା ସେ ପାସନ ହେଇଯିବେ ତେଣୁ ଏମାନଙ୍କର ଯେ ଆଧ୍ୟାତ୍ମିକତା ଯେଉଁମାନଙ୍କର ରହିବ ସେମାନେ ସବୁ ଜିନିଷ କରୁଥିବେ କିନ୍ତୁ କୌଣସି ଜିନିଷରେ ତାଙ୍କର ସ୍ୱାଦ ଆସୁନଥିବ କୌଣସି ଜିନିଷରେ ତାଙ୍କୁ ରିଲିସମେଣ୍ଟ ଇଂଲିଶରେ ଯାହା କୁହନ୍ତି ସ୍ୱାଦ ସେ କିଛି ପ୍ରାପ୍ତ ହେଇପାରୁନଥିବ ଆସ୍ୱାଦ କିଛି କରିପାରୁନଥିବ ଆଧ୍ୟାତ୍ମିକତା ରହିଲେ ନା ମାୟାବାଦୀମାନେ ସେମାନଙ୍କର ବହୁତ ଜ୍ଞାନ ସେମାନେ ବି ଆଗତ ପଢ଼ନ୍ତି ସବୁ କିଛି କରନ୍ତି କିନ୍ତୁ ଆଧ୍ୟାତ୍ମିକତା ଉଦ୍ରେକ ସେମାନେ ଛାଡ଼ନ୍ତି ସେ ଗୋଟିଏ ଜିନିଷ ଭାଗବତକୁ ପ୍ରବଚନ ଦେବେ କିନ୍ତୁ ବିଗ୍ରହଙ୍କୁ ମାନିବେ ଭାଗବତକୁ ପ୍ରବଚନ ଦେବେ କିନ୍ତୁ ଭଗବାନଙ୍କୁ ସାକାର ସାକାର ରୂପକୁ ମାନିବେ ନିରାକାର ରୂପକୁ ମାନିବେ ଭକ୍ତର ଏ ଯେଉଁ ମନୁଷ୍ୟ ଜ୍ଞାନ ଭଗବାନଙ୍କୁ ସାଧାରଣ ମନୁଷ୍ୟ ଜ୍ଞାନ କରିବା ଆଉ ସୁଧ ଭକ୍ତକୁ ସାଧାରଣ ମନୁଷ୍ୟ ଜ୍ଞାନ କରିବା ଏଇଟା ଆଧ୍ୟାତ୍ମିକତା ଆଧ୍ୟାତ୍ମିକ ଭାବଟା ହୃଦୟ ରହିଲା ମାନେ ହୃଦୟଟା କଠୋର ହେଇଯାଏ ହୃଦୟଟା କଠୋର ହେଇଯିବ ତର୍କନିଷ୍ଠ ହେଇଯିବ ହୃଦୟ ଆଧ୍ୟାତ୍ମିକ ଯାହାଫଳରେ ତାର ତର୍କନିଷ୍ଠ ହୃଦୟ ସେ କୌଣସି ପ୍ରକାର ସରଳ ଗ୍ରହଣ କରିବେନି ସବୁବେଳେ ତାର ତର୍କ ବୁଦ୍ଧିଟା ଆସିବ ଆଧ୍ୟାତ୍ମିକ ବୁଦ୍ଧିଟା ରହିଲେ ନା କାହିଁକିଟା ହବ କାହିଁକି ସେଥିରୁ ପ୍ଲାମ୍ କାହିଁ ନକରିପାରିବେ ବର୍ତ୍ତମାନ ଆଧ୍ୟାତ୍ମିକଟା ଗୋଟେ ହିଡ଼ିନ୍ ଭାବରେ କ'ଣ ଗୁପ୍ତ ଭାବରେ ଆଧ୍ୟାତ୍ମିକ ଭାବନାଟା ରହିଛି ସେଥିପାଇଁ କେହି କୌଣସି ଜିନିଷକୁ ଗ୍ରହଣ କରିପାରିବେନି ସରଳ ଆଗରୁ ସବୁ ଆମେ ଦେଖିଛୁ ଏବେ ବି ଅଛି ଗାଁ ଗଢ଼ିଲେ ମୁଁ ଆଉ ଏତେ ତ ନାହିଁ ଗାଁ ଗଢ଼ିଲେ ବି ସବୁ ଚାଲିଗଲାଣି ବି ସବୁ ଆଧ୍ୟାତ୍ମିକ ଭାବେ ଚାଲିଗଲାଣି ଆଗରୁ ସେ ଗୋଟେ ଗୋଟେ ଗଛକୁ ପୂଜା କରିବେ ତ ପୂଜା କରିବେ ସେ ଗଛ ମୂଳରେ ଗୋଟେ ପଥର ରଖିଦେଇଥିଲେ ତାକୁ ସିନ୍ଦୁର ମାରିଥିଲେ ଲୋକ ସେ ଦେବୀ ଅଛନ୍ତି ଆମ ଦେବୀ ତ ଆଉ ଏ ପୂଜା କରୁଥିଲେ ଲୋକଙ୍କର ଏତେ ବିଶ୍ୱାସ ଥିଲା ଏତେ ଲୋକଙ୍କର ଦେବା ଦେବୀ ସବୁ ବିଶ୍ୱାସ କରୁଥିଲେ ଆଉ ସେ ମା ଠାକୁରାଣୀ ଛୋଟ ପିଲାବେଳେ ମୋର ସବୁ ମନରେ ଅଛି ଏବେ କ'ଣ ଅଛି ତୁମ ଇଏ ତୁମମାନଙ୍କୁ ସବୁ କିଛି ନଥିବ କାହିଁକି ମୁଁ ଜାଣିନି ଏବେ ତୁମର କ'ଣ ଥିବ କିଏ ପ୍ରଣାସ ଥିବ ଏ ଠାକୁର ବର୍ଷା ନହେଲେ ଲୋକଙ୍କର କେତେ ବିଶ୍ୱାସ ଅଛି ବର୍ଷା ନହେଲେ ଯେମିତି ସବୁ ହେଉଛି ଶିବଜୀଙ୍କୁ ସବୁ ଜଳସାହି କରି କଣ ତୁମଟା ଅଛି ତୁମ ଆଡ଼େ କୋଉଠି ସବୁ ଆସିବ ତୁମର ସବୁ ହଁ କରନ୍ତି ନା ଜଳ ଲଙ୍ଗଳ ପୋତନ୍ତି କ'ଣ ଛୋଟ ଛୁଆଙ୍କୁ କହିବେ ସେ ଯାହାକୁ ଲଙ୍ଗଳା ହେଇକି ସବୁ ଖତ ଗଡ଼ିଆରେ ସେ ତ ସବୁ ଗୋଟେ କରନ୍ତି ଶିବଜୀଙ୍କୁ ଶିବଜୀଙ୍କୁ ଜଳସାହି କରନ୍ତି କୀର୍ତ୍ତନ କରିବେ ତାହେଲେ ସୂର୍ଯ୍ୟ ଶିବଜୀଙ୍କର ଯେଉଁ ଥିବ ଲିଙ୍ଗଟାକୁ ତାକୁ ପୁରା ପାଣିରେ ବୁଡ଼େଇବେ ଶିବଜୀ ଖୁସି ହେଇଗଲେ ବର୍ଷା ହବ ଲୋକଙ୍କ ସବୁ ଆଧ୍ୟାତ୍ମିକତା ନଥିଲା ଈଶ୍ୱର ବିଶ୍ୱାସ ଥିଲେ ଲୋକ ଏ ଯେଉଁ ଆଗରୁ ମୋର ଛୋଟ ପିଲାଟେ ମନେ ଅଛି ଯେଉଁ ଟିକେଟା ନାହାନ୍ତି କ'ଣ ପାଇଁ ଟିକେଟ ନଉଥିଲେ ଆଗରୁ ହଉଥିଲା ବସନ୍ତ ଶିଶୁ ଚିକା ଯେଉଁଟା ହଉଥିଲା ବସନ୍ତ ହୁଏ ହାଡ଼ଫୁଟି ହୁଏ ସେସବୁ ମାଆଙ୍କ କତିରେ ପଣା ଗାଁ 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 ମୁଣ୍ଡରେ ଦେବୀ ଅଛନ୍ତି ନା ନାହିଁ ଦେବୀ ସବୁ ଦେବୀ ଦେବୀଙ୍କୁ ପୂଜା କରିବା ପାଇଁ ଡେଲି ବ୍ରାହ୍ମଣ ଆସନ୍ତି ଆମର ମୋ ଛୋଟ ପିଲାଙ୍କୁ ଦେଖିଛି ଆମର ଗାଁରେ ଯୋଉ ଦେବୀ ଥିଲେ ତା ପାଇଁ ସୁଧ ଜଣେ ବ୍ରାହ୍ମଣ ଡେଲି ଆସିକି ମା ପୂଜା କରିକି ଯିବ ସେ ଡେଲି ପୂଜା କରିକି ଯିବ ସେ କଣ ସେ ଦେବୀ ସେ ଲୋକ ବି ଜାଣନ୍ତିନି ଖାଲି କୋଉ କୁହନ୍ତି ଠାକୁରାଣୀ ତା ନାଁ ହେଲା ଠାକୁରାଣୀ କଣ ଠାକୁରାଣୀ ପଥର ଗୋଟେ ମୂର୍ତ୍ତି ରହିଥିବ ଆଉ ଛେଳି ତାଙ୍କ ଏଠି ବୁଲିକି ଆସୁଥିବେ ସେଠି ଛେଳି ବୁଲନ୍ତି ମୁଁ ଦେଖି ସବୁ ଛେଳି ସବୁ ମାଗଣା ପଥର କରୁଥିବେ ଛେଳି ଯାଇ ତାଙ୍କର ବସୁଥିବେ ସେ କେତେବେଳେ ମା ଉପରେ ଚଢୁଥିବେ ୟା କୁକୁର ତାର ନଣା ତାର କ୍ଷୀର ପକେଇ ଦେଇକି ଯିବ କୁକୁର ତାର ହେଠି ଚାଟିକି ଯିବ ତଥାପି ଲୋକଙ୍କର କଣ ବିଶ୍ୱାସ ଲୋକଙ୍କର ଦେଖନ୍ତିନି କୁକୁର କଲେ ବୋଲି ତାପରେ ଯୁଗ ଆସିଲା ସବୁ କଣ କଲେ ତାକୁ ବାଡ଼ କଲେ କିଏ କିଏ ବାଡ଼ କଲୁ ତାପରେ ଗ୍ରିଲ ସବୁ ଲଗା ମୁଁ ଦେଖିଲି ଛେଳି ଯାଇକି ଡିଅନ୍ତି ସେ ମାଙ୍କ ଉପରେ କୈଥବସ ଗୋଟେ ଥିଲା ସେ କୈଥବସ ପାଖରେ ଆମର ଗାଁ ମୁଣ୍ଡରେ ସବୁ କେତେ ଦେବୀ ସବୁ ଟିକିରି ଟିକିରି ସବୁ ରହିଥିବ ସେ ସବୁ ସୁନ୍ଦର ମରା ହେଇଥିବ ନନା ତାର ଆସିବ ପଣା ହବ ଡେଲି ଭୋଗ ସେ ଲଗେଇ ଯାଆନ୍ତି ଫଳ ଟିକେ ହଉ ଝିଅ ଗୋଟେ ଲୋକ ଆଣିବ ଗାଧେଇ ଦେବେ ସୁନ୍ଦର ଟିକେ ଲଗେଇବେ ଫୁଲ ଟିକେ ମନ୍ଦରା ଫୁଲ ସ୍ତ୍ରୀ ଲୋକ ବିଷ ଆଣି ତାଙ୍କ ପୁରା ବିଶ୍ୱାସ ଗୋଟେ ଥିଲା ନା ମଣିଷର କ'ଣ ବର୍ତ୍ତମାନ ବିଶ୍ୱାସ ସେତେବେଳେ ଲୋକ ଗାଁ ଗଣରେ ପୂଜା କରୁଥିଲେ ବର୍ତ୍ତମାନ ଲୋକମାନଙ୍କୁ ଦେଖିବେ ଘରେ ଘରେ ସବୁ ଫଟୋ ଅଛି ଭଲ ମନ୍ଦ ଅଛି ସେ ସବୁ ପୂଜା ସେବା କ'ଣ ଖାଲି ଗୋଟେ ଭୟରେ କରୁଛନ୍ତି କିଛି କାମ ମାନ ନେଇ କରୁଛନ୍ତି କିନ୍ତୁ ସେ ଆଧ୍ୟାତ୍ମିକ ବୁଦ୍ଧିଟା ଅଛି ସେମିତି ଗୋଟେ ଈଶ୍ୱର ବିଶ୍ୱାସୀ ଲୋକମାନଙ୍କର ଏତେ ପୂର୍ଣ୍ଣ ବିଶ୍ୱାସ ଏମିତି ସବୁ ନାହିଁ ବର୍ତ୍ତମାନ ଭକ୍ତ ସମାଜରେ ନାହିଁ ବାହାର ଲୋକ କ'ଣ କହିବେ ନାମ କରିବା ଲୋକ ସେ କ'ଣ ବିଶ୍ୱାସ କରିପାରୁ ଯେ ନାମରେ ସବୁ ଅଛି ବୋଲି ଗୁରୁଦେବ ସେ ଗୋଟେ ଇଂଲିଶ କ୍ୟାସେଟ୍ରେ କହୁଥିଲେ ଗୋଟେ କ୍ଲିପ୍ କରିଥିଲେ ଗୋଟେ ଡିଭୋଟିଙ୍କର ଚେତନା ହେଉଛି କୃଷ୍ଣ ହେଉଛନ୍ତି ନାମ ହେଉଛି ସର୍ବସ୍ ସବୁକିଛି ଅନେକ ପରସେଣ୍ଟ ଭକ୍ତଙ୍କର ଫ୍ୟୁ ଗୋଟେ ପରସେଣ୍ଟ ବି ପାଇବନି ଯେଉଁମାନଙ୍କର ବିଶ୍ୱାସ ଅଛି ମୁଁ ନାମ କରୁଛି ମାନେ କୃଷ୍ଣ ମୋତେ ଉଦ୍ଧାର କରିବେ କୃଷ୍ଣ ସବୁକିଛି ମୋର ପୂର୍ଣ୍ଣ କରିବେ ସେ ଭଗବାନ ବିଶ୍ୱାସ କରୁ କେତେ ଜଣ କରୁଛି ଏଇସବୁ ନାହିଁ ଦୀକ୍ଷା ନେବେ ସବୁକିଛି କରିବେ କିନ୍ତୁ ମୋତେ କିଏ ଚଳେଇବ ପଇସା ନେଲେ କେମିତି ଚଳେଇବି ଭବିଷ୍ୟତରେ ମୋର କ'ଣ ହବ ସେ ଚିନ୍ତା ରହିଲ ଏଇଟା ବି ଆଧିକ କଥା ତୁମ ବିଶ୍ୱାସଟା କମେଇବ ତେଣୁ ବ୍ରାହ୍ମଣମାନଙ୍କର ଆଜି ଯେଉଁ ଅନାଦର ଭାବ ଆସିଲା କାହାଙ୍କ ପ୍ରତି ସଖମାନଙ୍କ ପ୍ରତି କୃଷ୍ଣ ଆଉ ରାମଙ୍କର କଥା କହିଲା ପରେ ବି ସେ କୃଷ୍ଣଙ୍କ ପାଇଁ ହିଁ ଯଜ୍ଞ କରୁଛନ୍ତି ସେ ପ୍ରସନ୍ନ ହେଲେ ହିଁ ସ୍ୱର୍ଗକୁ ଯିବେ ଦେଖ ଧର୍ମରେ ଥିଲାବେଳେ ବି ତାଙ୍କର ଆଧିକତା ବୁଦ୍ଧି ରହିଲା ମନୁଷ୍ୟ ଜ୍ଞାନ କରିକି ସେ ଆଉ ମନା କରିଦେଲେ ତେଣୁ ସଖା ଫେରିଲେ ସଖମାନେ ଏତେ ସୁନ୍ଦର ସ୍ୱଭାବ ପ୍ରଭୁଙ୍କର ଭଗବତ ଧାମରେ ଯୋଉମାନେ ଅଛନ୍ତି ପ୍ରଭୁ ଯେତିକି କହିଲେ ଯେତିକି ଲକ୍ଷଣ ଭକ୍ତର ଯେମିତି ନିର୍ମାଣ ମହୋଜିତ ସଙ୍ଗ ଦୋଷ ଆଧ୍ୟାତ୍ମନୀତ ବିଧି ବିନିବୃତ୍ତ କାମ ଏଇ ଲୋକମାନେ ସେଠିକି ଯିବେ ସେଠିକାର ଗୁଣ କଣ ବୈକୁଣ୍ଠ ଯୋଉ ଲୋକମାନେ ରୁହନ୍ତି ଗୋଲକରେ ଭଗବାନଙ୍କ ପାଖରେ ଯୋଉ ଲୋକମାନେ ରୁହନ୍ତି ତାଙ୍କର ଗୁଣ କେମିତି ବର୍ଣ୍ଣନା କରାଯାଇଛି ଭାଗବତରେ କଣ କଣ ବର୍ଣ୍ଣନା କରାଯାଇଛି ସ୍ୱର୍ଗକୁ ଯିବା ପାଇଁ କଣ ଗୁଣ ଦରକାର ଯିଏ ନରକକୁ ଯିବ ତାର କଣ ଲକ୍ଷଣ ସ୍ୱର୍ଗକୁ ଯିବାର ଲକ୍ଷଣ କଣ ବୈକୁଣ୍ଠର ଲକ୍ଷଣ କଣ କିନ୍ତୁ ବୈକୁଣ୍ଠବାସୀ ଯୋଉମାନେ ବୈକୁଣ୍ଠରେ ରହୁଛନ୍ତି ତାଙ୍କର ଲକ୍ଷଣ ସେମାନଙ୍କର ସ୍ୱଭାବ କଣ ଶାସ୍ତ୍ର କେବଳ କହିଲେ ଯେ ତାଙ୍କୁ ଆଣିକି ଏଇ ଜଗତରେ ଦେଖେଇ ଦେଇଗଲେ ଯେ ଧ୍ରୁବ ପ୍ରହ୍ଲାଦ ସେମାନଙ୍କୁ ଆଣିଲେ ଜଗତ ଦେଖ ବୈକୁଣ୍ଠବାସୀମାନେ କେମିତି କେମିତି ପ୍ରହ୍ଲାଦ ବାପ ବିଷ ଦଉଛନ୍ତି ପୁଣି ଧୀର ଶାନ୍ତ ଭଗବାନଙ୍କ ପାଖକୁ ଜଣେ କାହିଁକି ଯିବ ଜଣେ ପ୍ରଶ୍ନ କରିବ ମୁଁ କାହିଁକି ଯିବି ଏଠି ମୋର କଣ ଅସୁବିଧା ହେଇଯାଉଛି ସବୁ ସୁବିଧା ଅଛି ମୋର ଭଲ ଏତେ ଦୁଃଖରେ ଆମେ ରହିଛେ କେମିତି ଆମର ସ୍ୱଭାବ କେତେ କଷ୍ଟ ଦେଖ ଭଗବାନ ପାଖରେ ଯେଉଁମାନେ ଅଛନ୍ତି ସେମାନେ କେତେ ବିପଦରେ ବି ସ୍ଥିର କେତେ ସେମାନେ ଶାନ୍ତି ପ୍ରାପ୍ତ ହଉଥିବେ ଅନ୍ତରରେ ଭଗବାନ ଆଣିକି ଦେଖେଇଦେବେ ଦେଖ ସୁଦାମ କେମିତିକା ପ୍ରହ୍ଲାଦ କେମିତିକା ଦ୍ରୌପଦୀ କେମିତିକା ଯେଉଁମାନେ ରହୁଛନ୍ତି ମୋ ପାଖରେ ସେମାନେ କେମିତିକା ଗୋପୀମାନେ କେମିତିକା ଭଗବାନଙ୍କୁ ଲୀଳା କରିବାର କାରଣ କ'ଣ ସେ ଆଣିକି ଦେଖେଇ ଦେଇ ଯାଉଛନ୍ତି ଦେଖ ଏମାନେ ଏଭଳିଆ ତୁମେ ତାଙ୍କ କତୁ ଦେଖ ତାଙ୍କ କଥା ଖାଲି ଖାଲି କହିଲେ ହବନି ଧ୍ରୁବ ଏମିତି ଥିଲେ ପ୍ରହ୍ଲାଦ ଏମିତି ଥିଲେ ସିଏ ସେମିତି ଥିଲେ ସେଥିପାଇଁ ଲୋକମାନେ ବର୍ତ୍ତମାନ କାଳ୍ପନିକ ବର୍ତ୍ତମାନ ଆଉ ଧର୍ମଟା ଲୋକ କ'ଣ ମନା କରୁଛନ୍ତି ଏହା କଥା କହୁଛନ୍ତି ଲୋକଙ୍କର ଧର୍ମ ଉପରେ ଏତେ ଫାୟତ ନାହିଁ ସେ କହୁଛି ଆଣିଛି ସମସ୍ତେ ବି ଏମିତି କହୁଥିଲେ ସାରଦୀ ବି ଏମିତି ଗପୁଥିଲେ କି ସେମିତି କଥା କହୁଥିଲା ସିଏ ବି ସେମିତି କହୁଛି ଲୋକଙ୍କର ଧର୍ମ କହିବା ଲୋକଙ୍କ ଉପରେ ଆଉ ବିଶ୍ୱାସ ନାହିଁ ଏଇଟା ବି ଦିନ ହେଇଯିବ କେବଳ ଆମେ ଥିଓରିଟିକାଲି କହିଲେ ବି କିଛି ଦିନ କିଛି ଦିନ ପରେ ଲୋକ ଆଉ ବିଶ୍ୱାସ କରିବେନି ଲୋକ ସିନା ଜଣେ ଶୁଣିବ ଶୁଣିଲା ପରେ ସେ ଦେଖିବ ସେ ଦେଖିବା ପାଇଁ ଚାହିଁବ ଏ ଯେଉଁଟା କହୁଛନ୍ତି କହିବନି ଭଗବାନଙ୍କ ନାମ କଲେ ତୁମେ ଶାନ୍ତିରେ ରହିବ କିନ୍ତୁ ସିଏ ଆସିକି ମଟର ଦେଖିଲା ବି ମାଟି ପିଟି ଲାଗୁଥିଲେ ତୁମେ ଯାଇ ତାଙ୍କୁ ବୁଝେଇବ ଠାକୁରଙ୍କ ଭକ୍ତ ହୁଅ ଏମିତି ଭଗବାନ ଏମିତି ଏଇଟା ପାଗାଡ ଇଏ ଆସିକି ଆମକୁ ବୁଝଉ ଦେଖିଲ ମଟର ମନ୍ଦିରରେ ମାଟି ପିଟି ଲାଗୁଛ ଶୀଘ୍ରଣ କରିବି ଶୀଘ୍ରଣ କରିବି ସେଥିପାଇଁ ଭଗବାନ ଯୋଉ ତାଙ୍କ ପାର୍ଶ୍ୱଦ ମାନେ କେମିତି କାହିଁକି ତାଙ୍କ ପାଖକୁ ଯିବାକୁ ସେ ଭଗବାନ ଧରିକି ଆସିକି ଦେଖେଇ ଦେଇ ଦେଖ ଇଏ ଭଳିଆ ମାନେ ଡିଷ୍ଟର୍ବିଂ ୱାର୍ଲଡ ଗୋଟେ ଏଠି ସବୁ ଡିଷ୍ଟର୍ବିଂ ଏଲିମେଣ୍ଟସ ଅଛି ଗୋଟେ ଏତେ ଖତରନାକ ଜଗତ ଏଇଟା ଭୟଙ୍କର ଜଗତ ଏଠି ସବୁ ସମୟରେ ଗୋଟେ କ'ଣ କୁହାଯିବ ତୁମକୁ ଉତ୍ତେଜିତ କରିବା ପାଇଁ ସବୁ ସବୁ ଜିନିଷରେ ରହିଛି ତୁମେ କେତେବେଳେ ପିସ୍ଫୁଲି ଜଗତରେ ରହିପାରିବ ଦେଖନ୍ତୁ ତୁମେ ଯାହା କରୁଥିବ ତା ପଛରେ ଗୋଟେ ଅସୁବିଧା ଥିବ ଗୋଟେ ଗାଡି ଧରିକି ଆସି ପଙ୍କ୍ଚର ହେଇଗଲ ଝଗଡ଼ା ହେଇ ବସିଥିବ କରେଣ୍ଟ ପଳେଇବା ଦେବସ ସବୁବେଳେ ଡିପେଣ୍ଡ ହେଇଛି ଯେତେବେଳେ କରୁ ଜଗତରେ ସବୁ ଏଇଭଳିଆ ଟିକେ ଏବେ ଟିକେ ମାନେ କ'ଣ କହିବା ଅଧିକ ଫେସିଲିଟି ହେଇଛି କରେଣ୍ଟ ପଳେଇଲା ଟର୍ଚ୍ଚ ଲଗେଇଦେବା କିନ୍ତୁ ଦୁଃଖଟା ଦେଖିବ ସବୁବେଳେ ସେମିତି ଥିଲା ସେତେବେଳେ ସବୁ ଯେତେବେଳେ ଥିଲା କରେଣ୍ଟ ନଥିଲା କରେଣ୍ଟ ନଥିଲା ସବୁ କ'ଣ ସେଟା ଦିବି ଆଉ ଚେମିଣି ଚେମିଣି କୁହନ୍ତି କହିଲେ ଚେମିଣି ଦେଖିଛ ନା ନାହିଁ ଏଇ ରେଡ଼ ଗୋଟେ ଗ୍ଲାସ୍ ଥିବ ଚେମିଣି ତା ଧରି ଟିକେ ବଳତା ଲଗେଇକି କିରୋସିନ ଲଗେଇବ ଚେମିଣି କିରୋସିନ ନାହିଁ କିରୋସିନ ପୁଣି କେଉଁଠୁ ମିଳେ ସେତେବେଳେ କୃଷି ଦୋକାନ ମିଳେନି, କୋଉଠି ମିଳେ? ଡିଲର ପାଖରେ ମିଳେ, ଦୋକାନ କୋଉଠି ଥାଏ? ସେଠି କିଏ କିରୋସିନି? କିରୋସିନ ନଥିବ, ତାହେଲେ ସନ୍ଧ୍ୟାବେଳେ ସେ ଜାଳି ଦେଇକି ରୋଷେଇବାସ କରି ଖାଇ ପିଇକି ଶୋଇଯିବ, କିରୋସିନ ନାହିଁ ସୁଇଜ ଆସିକି ଶୋଇଯିବ। ଆଉ ସେତେବେଳେ ଯିଏ ଧନୀ ଲୋକ ତା ପାଖରେ ଟର୍ଚ୍ଚ ଥିଲା, କଣ ଏଇ ଯୋଉ ଏଭର ରେଡି ଟର୍ଚ୍ଚ, ଆଉ ସେ ଗୋଟେ ବିଲେଇ ଭଳିଆ ବଙ୍କା ଥିବ, ସେ ବ୍ୟାଟେରୀଟା କଣ ତା ନା? ବିଲେଇ ଭଳିଆ ତା ବିଷ ଥିବ ଏମିତି ବଙ୍କା, ସେଇ ବୋଧେ ଏଭର ରେଡି ବ୍ୟାଟେରୀ ତା ହବ। ତିନିଶିଲିଆ ଟର୍ଚ୍ଚ ଲୋକ ଗୋଟେ ଯିଏ ତା ମାନେ ଧନୀ ଲୋକ ସେ ଗୋଟେ ତିନିଶିଲିଆ ଟର୍ଚ୍ଚ ବ୍ୟବହାର କରେ, ନହେଲେ ସବୁ ଆମେ ଦେଖୁଛୁ ଏଡିଗୋଟେ ସବୁ ସ୍ତ୍ରୀ ଖୋଳ ଭଳିଆ ଥିବ, ସେ ଉଧାରିକି ମାରିଥିବ। ଖାଲି ଟର୍ଚ୍ଚ ସତା ରିପେୟାର କରିବେ ଲୋକ ବଞ୍ଚିବା କଥା, ବର୍ତ୍ତମାନ ଯଦି କ'ଣ ଖରାପ ଫୋପାଡ଼ି ଦେବ ଆବୁନି ଆସ। ଓ 50 ଟଙ୍କା ଗୋଟେ ବର୍ତ୍ତମାନ ଲୋକ କିଛି ନୁହେଁ, ଗୋଟେ ଲୋକ ବର୍ତ୍ତମାନ 50 ଟଙ୍କା କିଛି ନୁହେଁ, ବର୍ତ୍ତମାନ 50 ଟଙ୍କାଟା 50 ପଇସା ହେଇଯାଇଛି। କେହି ବି କାହାକୁ ଅର୍ଥର ଗୋଟେ କିଛି ଗୁରୁତ୍ୱ ଦେବନି, 50 ଟଙ୍କା ହେଲେ କ'ଣ ଏଇଟା ଦୁଇଟା ଖରାପ ଫୋପାଡ଼ି ଦେବ ଆବୁନି ଆସ। ସେତେବେଳେ ଅସୁବିଧା ଥିଲା କି ନାହିଁ? ସେ କିରୋସିନ ସେ ତେଲ ସେ ଇଏ ସେଥିରେ ସେ ରହୁଛି, ବର୍ତ୍ତମାନ ଆସିଲେ ଜଗତର କ'ଣ କେତେ କଷ୍ଟ, ଏତେ ଦୁଃଖମୟ ଜଗତ ଯେଉଁଠି ପ୍ରତି ପଦକ୍ଷେପର ଉଦ୍ବେଗ ଅଛି, ସେ ଜଗତକୁ ଭଗବାନ ତାଙ୍କ ପାର୍ଶ୍ୱକୁ ଆଣିକି ଦେଖେଇ ଦେଇଗଲେ, ଦେଖ ଏଇଠି ଜଗତରେ ମୋ ଭକ୍ତମାନେ କି ଭଗବାନ ପାଖରେ ଯେଉଁମାନେ ରହିଛନ୍ତି ସେମାନେ କେମିତିକା, କିଏ ରହିବେ ଜଗତ ବେକାର ଜଗତ? ଏଠି ସେ ଯାହା ପାଖରୁ ଜନ୍ମ ହବ ସେ କୋଉ ଭଲ ନା କର, ସେ ବାପା ମାଙ୍କୁ ଜନ୍ମ ଦେବେ, ତାପରେ ତମ ପଛରେ ଲାଗିବ ଏମିତି ହେଲା ସେମିତି ହେଲା। ଈଶ୍ୱରର ଗୋଟେ ଜନ୍ମ ହେଲା ଯେ ଏଥିରେ ଦୁନିଆ ହଜାର ରୋଗ ଦୁନିଆ ପ୍ରକାର ଜିନିଷ ସେସବୁ ମରଣ ହବ, କିଛି କହିପାରିବ ଏତେ ବଡ଼ ଦୁଃଖ ଏ ଜଗତ, ଗୋଟେ ଅନଏକ୍ସପେକ୍ଟେଡ୍ ଜିନିଷ ଗୁଡାକ ସବୁ ଯୋଉଟାକୁ ତମେ ଆଶା କରୁ, ସମାଜରେ ଲୋକ ସେଥିପାଇଁ ବିଶ୍ୱାସ କରୁନାହାନ୍ତି ନା। ଆଉ ଧର୍ମଟା ଗୋଟେ ଏତେ ସୁନ୍ଦର ହାଏଷ୍ଟ ଷ୍ଟାଣ୍ଡାର୍ଡର ଜିନିଷ ଗୁଡା ରହିଥିଲା, ଲୋକମାନେ ଜାଣୁଥିଲେ ଏଇମାନେ ହିଁ ସୁଖୀ ଭଗବାନ, ଆମର ତ ସେମିତି ସଂସ୍କାର ନାହିଁ, ଆମେ ସେମିତି ଧ୍ରୁବ ପ୍ରହ୍ଲାଦ ଏଭଳିଆ ସବୁ ଗୁଣ ସମ୍ପନ୍ନ ନୁହନ୍ତି, ଲୋକମାନଙ୍କର ବିଶ୍ୱାସ କରିକି ଲୋକମାନେ ବିଶ୍ୱାସ କରିବେ। ତାପରେ କଳିଯୁଗ ନା, କଳିଯୁଗ ସିଏ ସବୁ ଦୋଷ ପ୍ରକଟ କରେଇକି ଲୋକମାନଙ୍କୁ ସବୁ ଭକ୍ତିପଥରେ ଘୋଡ଼େଇ ନେବ, ଯେତିକି ତାର ଟିକେ ବିଶ୍ୱାସ ଅଛି ତାର ବି ଆହୁରି ଅଧିକ ଚାଲିଛି। ଆଜି ମୁଁ ବସିଛି ଗୋଟେ 4ଟା ବେଳକୁ ସେଇଠୁ ଫୋନ ଆସିଲି, କାହା ନମ୍ବର ବାରମ୍ବାର ଉଠେଇଲା, ବାବା ବହୁତ ବର୍ଷ ସେବା କରିବି ଛୁଆଟି ବେଳେ ଯେଉଁ ଅନୁସାରେ ସେବା କରି 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 ବର୍ତ୍ତମାନ ଫୋନ କରିଦେବି, ବାବା କେଉଁଠି ଟିକେ ଔଷଧ ମିଳିବ କହିଲେ, ବୋଲେ କ'ଣ କିଏ ସେବ ନାହିଁ, ମୋତେ କ୍ୟାନ୍ସର ହେଇଗଲା, ଛୁଆଟି ବେଳେ ସେବା କରିଛି, ତା ସେବାଟା କ'ଣ ଚାଲିବେ? କିନ୍ତୁ ଲୋକଟା ଦେଖିଲେ କ'ଣ କ'ଣ ବିଶ୍ୱାସ କରିବ? ଦେଖ ବାବା ଏଗୁଡ଼ାକ ଏହା ହେଉଛି ଆଉ କ'ଣ, ଆଉ ଭଗବାନ କ'ଣ କରିବେ, ତୁମେ ଆଉ କ'ଣ ଠାକୁର ସେବା କରିକି କ'ଣ ହବ, ତାଙ୍କ ଆହୁରି ସୁବିଧା ମିଳିଲା, 5 ମାସ ଖାଇବାକୁ ସୁବିଧା ମିଳିଲା, ସେ ବାବାଜୀଙ୍କ ନାଁ ନାହିଁ ତାଙ୍କର ଭଲ, ବାବାଜୀ ତ ଏମିତି ହେଉଛନ୍ତି କ୍ୟାନ୍ସର ହିଁ ମରୁଛନ୍ତି, ଆଉ କ'ଣ, ଆଉ ଆମିଷ ଖାଇଲେ କ'ଣ, ନିରାମିଷ ଖାଇଲେ କ'ଣ, ଲୋକଙ୍କର ବୁଦ୍ଧି ସବୁ ବି କଳି ଯୁଗରେ ଏମିତି କଳି ଏମିତି କାମ କରୁଛି ଯାହାଦ୍ୱାରା ତୁମର ଆଧ୍ୟାତ୍ମିକ ବୁଦ୍ଧିଟା ଆସିବ। ଆଉ ଧ୍ରୁବ ପ୍ରହ୍ଲାଦ ହଁ ଥିଲେ, କେଉଁଦିନ ଥିଲା, ଆଉ କିଏ କ'ଣ କିଏ ସେମିତି ଭକ୍ତକୁ ଦେଖିବ ନା କ'ଣ କରିବ, କିନ୍ତୁ ଭଗବାନ ସେ ଭଗବାନ ଏଠି ସେମାନଙ୍କୁ ଆଣିଛନ୍ତି ଆମକୁ ଦେଖିବା ପାଇଁ, ଦେଖ ମୋ ପାଖରେ ଯେଉଁମାନେ ରହୁଛନ୍ତି ସେମାନେ କେତେ ସୁନ୍ଦର ସ୍ୱଭାବରେ, ସକାମାନେ କେତେ ସୁନ୍ଦର। ହେ ଶତ୍ରୁତମ ରାଜନ, ସେଇ ବ୍ରାହ୍ମଣଗଣ ଯେତେବେଳେ ଅର୍ଣ୍ଣଦାନ କରିବାକୁ ସ୍ୱୀକାର ବା ଅଙ୍ଗୀକାର ସୂଚକ କୌଣସି କଥା କହିଲେ ନାହିଁ, ହଁ କି ନା କହିଲେ, ଯେତେବେଳେ ପଚାରୁଛନ୍ତି ଇଏ ହଁ କହିଲେ ନା କହିଲେ, ତାମାନେ କହିଥାନ୍ତି ତୁମେ ଅପେକ୍ଷା କର ପରେ ଯିବ, ଆମେ ଖାଇସାରୁ ତୁମେ ନେଇକି ଯିବ ବା ଯଜ୍ଞ ସ୍ୱରୁ, ସେ ହଁ କହିଲେନି, ଦବୁ ବୋଲି କହିଲେନି କି ନା ବି କହିଲେ। ଗୋପଗଣ ନିରାଶ ହୋଇ ପ୍ରତ୍ୟାଗମନ ପୂର୍ବକ ରାମକୃଷ୍ଣଙ୍କ ନିକଟରେ ସମସ୍ତ ନିବେଦନ କଲେ, ଯୁକ୍ତି କଲେ, କେତେ ଆଜି କିଛି ତ କହିଥାନ୍ତେ ନା, ତମେ ମାଗିଲେ ମାଗିଲେ ବୋଲି ନା ତୁମେ ବ୍ରାହ୍ମଣ ହେଇଛ, ଆଉ କିଏ କିଛି କହିକି ଆସିବ, ଏ ଭିକାରଟା ଗାଳି ଦେଇ ପଳେଇ ଆସୁଛି, ଆଉ ଭିକାରଟା ଆସିବ ଠିଆ ହବ ଖାଇବାକୁ, ତୁମେ ନ ଦେବ ସେ କ'ଣ ଦୁଇ ବୋଧ କହିଦେଇକି ଯିବ, ଏଡ଼େ ବଡ଼ କୋଠା କରୁଛି ମାନେ ଖାଇବାକୁ ଦେଇପାରୁନି, ସେ କହିଦେବ, ମୁଁ ଦେଖିଛି ତୁ ଭିକାରୀ ହବ, କହିଦେବ ତୁ ବି ଦିନ ବାପା ଭିକାରୀ ହବୁରି, ସିଏ କହିଦେବ ଭିକାରୀ ବି କହିଦେଉଛି, ଭଗବାନ ପାଖରେ ଯେଉଁମାନେ ଅଛନ୍ତି ସେମାନେ କେତେ ଶିଷ୍ଟ ନିରାଶ ହେଇକି ପଳେଇ ଆସିଲେ, କିଛି କହିଲେନି, ସେ ଓମ୍ କିଛି କହିଲେନି, ଓମ୍ ଇତି ନ ପ୍ରଚୁଇତି ହିଁ ସମ୍ପ୍ରତି ବ୍ରାହ୍ମଣ ଭୋଜନ ନିଷ୍ପତ୍ତି ପୂର୍ବମେବ ଗୋପାଳକେଭ୍ୟ କଥମ ଦାସ୍ୟାମ ଇତି ଭାବ, ହଁ ବୋଲି କାହିଁ କହିଲେନି, ଓମ୍ ମାନେ ସଂସ୍କୃତରେ ହଁ, ନ ପ୍ରଚୁଇତି ସମ୍ପ୍ରତି ବ୍ରାହ୍ମଣ ଭୋଜନ ନିଷ୍ପତ୍ତି ପୂର୍ବମେବ ଗୋପାଳକେଭ୍ୟ କଥମ ଦାସ୍ୟାମ, ସେ କୃଷ୍ଣଙ୍କ ପାଇଁ କହିଲେ, କୃଷ୍ଣ ଯଦି ଗୋପାଳ ହଁ ଯୋଉ କହିବୁ କେମିତି ହଁ କହିବୁ, ଆମେ ତ ବ୍ରାହ୍ମଣ ଖାଇସାରିଲା ପୂର୍ବରୁ କେମିତି ଆମେ ଗୋପାଳ ଗୁଡାକୁ ଦେବୁ, ଗୋପାଳ ଗୋପାଳ ଗୁଡାକ କ'ଣ ଆମେ ତାକୁ ଖାଇବୁ, ବ୍ରାହ୍ମଣା ଖାଇବା ନା, ଆଉ କୃଷ୍ଣଙ୍କୁ ଆଡ଼କୁ ନେଇଗଲେ ସେ ଜାତି ଆଡ଼କୁ ନେଇ ସେ ଜାତିର ସେ ଗୋପାଳ ଜାତିର ସେ କ'ଣ ଆଧ୍ୟାତ୍ମିକ ବୁଦ୍ଧି ସବୁବେଳେ ଦେଲେ ବ୍ରାହ୍ମଣ କେମିତି ଆମକୁ ଦେବୁ ଆମକୁ ବୁଦ୍ଧିରେ ଏଇଟା ଦେଲେ ବିଧିଟା ରହିଲା ବିଧି ବିଧିଟା ମୁଣ୍ଡ ଭିତରେ ପଶିକି ରହିଲା ନା ସ୍ନେହ ପ୍ରୀତି ଏଗୁଡ଼ା ରହିଲା ନେତି ଚ ପ୍ରତୁ ଇତି ଯଦି ବ୍ରାହ୍ମଣେଭ୍ୟ ଭୋଜନ ନିଷ୍ପତ୍ତି ଅନ୍ତରମ ଅନ୍ତରମ କର୍ଣ୍ଣା ଅନୁବର୍ତ୍ତିତାନି ଭବିଷ୍ୟନ୍ତି ତଥା ଦାସ୍ୟମ ଇତି ଅଭିଭାବ ଆଚ୍ଛା କଳ୍ପନା କହିଥାନ୍ତେ ଠିକ ଅଛି ତୁମେ ରୁହ ବ୍ରାହ୍ମଣ ବ୍ରାହ୍ମଣ ଭୋଜନ ସରିଲା ପରେ ଆମେ ତୁମକୁ ଦେବୁ ତୁମେ ନେଇକି ଯିବୁ ଯେ ହଁ କି ନା ଜଣେ କେଉଁଠି କହିବା କଥା କି ନାହିଁ କିଛି କହିଲେ କିଛି କହିଲେ ସବୁବେଳେ ଆମେ ଯେଉଁ ବିଧିଭକ୍ତି କରୁଛେ କେବଳ ଅର୍ଥ ନୁହେଁ ଯେ ଆମେ ସକାଳୁ ଉଠିବା ଖାଲି ସବୁ ଜିନିଷଟା କରୁଥିବା ବିଧିଭକ୍ତିର ଲକ୍ଷଣଟା କ'ଣ ଭକ୍ତି ହେଇଥାନ୍ତି ସୁସ୍ଥଟାକୁ ପ୍ରଭୁଜୀ ମହାରାଜ କୁହନ୍ତି ଯେ ବିଧିଭକ୍ତିର ଜଣେ ଠିକ୍ ଠିକ୍ ଭାବରେ ସମସ୍ତ ବିଧି ମାନିବାର ଲକ୍ଷଣ ହେଲା ତାର ଭଗବାନ ପ୍ରତି ସ୍ନେହ ଆସିବ ବିଧି ମାନିବାର ଲକ୍ଷଣ ନୁହେଁ ଯେ ସେ ବିଧି ବିଧି ଉପରେ ହିଁ କେବଳ ସ୍ନେହ କରିବ ବିଧିଟାକୁ ହିଁ ଭଲ ପାଇବ ଜଣେ ବ୍ରତ କରିବ କାହିଁକି ବ୍ରତ କରିବ ଜଣେ ବ୍ରତ କରିବ ମୁଁ ଚତୁର୍ମାସିଆ ବ୍ରତ କରିବି କାର୍ତ୍ତିକ ତୁ କାହିଁ କରିବ ତୁ ଆମେ ଯାହା ସବୁ କରୁଛେ ଭଗବାନ ପ୍ରତି ସ୍ନେହ ବଢାଇବା ପାଇଁ ଆମର ମୁଖ୍ୟ ଲକ୍ଷ୍ୟ ଏଇଟା ଅଲଗା କୌଣସି ଲକ୍ଷ୍ୟ ନୁହେଁ ସମସ୍ତ ବେଦ ବିଧି ପାଳନ କରିବାର ପକ୍ଷ ହେଉଛି ଏଥିପାଇଁ ଆମେ ତିଳକ ଧାରଣ କରୁଛେ କାହିଁ ତିଳକ ଧାରଣ କରୁଛେ କୃଷ୍ଣ ଖୁସି ହେବେ କୃଷ୍ଣ ଖୁସି ସବୁ ଯାହା କରୁଛନ୍ତି ଭଗବାନଙ୍କର ଖୁସି ପାଇଁ ତାଙ୍କର କୃତି ବିଧାନ ପାଇଁ ଶିଷ୍ଟ ସିଂହସନ୍ତ ଭଗବାନ କହିଲେ ଯିଏ ଅର୍ଣ୍ଣ ଭୋଜନ କରିଦେଉଛି ପାପ ଭଗବାନ କଣ କରୁଛ ଭୋଜନ ଦେଇକି ପ୍ରସାଦ ପାଉଛି ଭୋଗ ଲଗେଇ ପ୍ରସାଦ ପାଉଛି ନା ଭୋଗ ନ ଲଗେଇକି ଯଦି ଆମେ ପାଇବା ଏଇଟା ହଉଛି ବିଧି ହିସାବରେ ପାପ ତା ଯିଏ ଭୋଗ ଲଗେଇବ ତାର କାହିଁକି ଲଗେଇବ ଭୋଗ ପାପରୁ ବଞ୍ଚିବା ପାଇଁ ନା ଭଗବାନଙ୍କୁ ଖାଇବାକୁ ଦେବା ପାଇଁ ପନ୍ଦର ବସ୍ତା ଦଶ ବସ୍ତା ପନ୍ଦର ବସ୍ତା ଧାନ ଦେବେ ଧାନ ଆମର ପନ୍ଦର ବସ୍ତା ଧାନ କଣ ତା ପିଲା ଛୁଆ ସେ ବୁଝିପାରିବ ଭଗବାନ ସବୁ ବିଧିଟା ଖାଲି ରହିଛି ଗୋଟେ ଚାଲିଛି ଚାଲିଛି ଭଗବାନ ବି କହିଲେ ତୁମେ ବିଧି ଲଗଉଛ ମୁଁ ବି ବିଧିରେ ଚଲଉଛି କଣ ଜାଣୁ ଭଗବାନଙ୍କ ସେବା ସବୁ ଦ୍ୱିତୀୟ ପ୍ରକାର ଅଛି କିଏ ଗୋଟେ ବିଧିରେ କର ନା ଆମର ବୈଷ୍ଣବ ମାନଙ୍କ ଭିତରେ ବି ସେଭଳିଆ ସେଭଳିଆ ସେମିତି ନା ଇଚ୍ଛା ହେଲା ପାସ୍ତା ଖାଇବା ପିଜା ଖାଇବା କଣ କରିବା ଆଡ଼େ କରିଦେଇକି ଭୋଗ ଲଗେଇବା ଭଗବାନ ଯେଟା ଭଗବାନ ଖାଇବେ କି ନା କିଏ ଦେଖୁଛି ଭଗବାନ ଏଟା ଖାଇବେ କି ଆମକୁ ଲାଗିଲା ଭଗବାନ ପଚାରିବୁ ସେ କହିପାରିବେ ଏଟା କଣଟା ଦେଖିନଥିବେ ତାକୁ ଶାସ୍ତ୍ର ନଥିବ ହେଲେ ଆମେ ଖାଇବା ତ ଆମର ଭଗବାନ ପାପଡ଼ା କାହିଁକି ଖାଇବା ଆମେ ଏଟା ଭୋଗ ଲଗେଇକି ଖାଉଛେ ଆମର ଇଚ୍ଛା ହେଲା ଗୋଟେ କହିଲୁ ଖାଇବା ପାଇଁ ଭୋଗ ଲଗେଇକି ଖାଇବା ଭଗବାନ କହିଛୁ ଯଦି ଘର ସହିତ ଦଶ ନା ଆସି ଭୋଗ ଲଗେଇକି ତୁମେ ଖାଉ ଯୋଉଟା ଖାଉଛ ଭୋଗ ଲଗେଇକି ଖାଉ ସେଟା ବିଧିରେ ଗଲା କେବଳ ପାପରୁ ବଞ୍ଚିବା ପାଇଁ ଭଗବାନଙ୍କ ପ୍ରତି ସେଥିରେ କିଛି କିଛି ଭଗବାନ ପ୍ରତି ସେଥିରେ କିଛି କାରଣ ପାପରୁ ବଞ୍ଚିଗଲା ରୋଷେଇ ବଳିବେ ନାଳ ବଢିଲାଣି କେମିତି କଣ ମସଲା ପକା ଏ ଚାଟ ମସଲା ପକା ଇଏ ମସଲା ପକା କାହା ପାଇଁ ସେଟା ମସଲା ପଡୁଛି କଣ କରୁଛ ଏଇଟା ମସଲା ସେଟା ପକା ସେଟା ପକା ହେଲେ ହେଲା ତାପରେ ଦେ ଠାକୁରଙ୍କର ଭୋଗ ଟିକେ ଭୋଗ ଆସିଲେ ଲଗା ବହୁତ ମତେ ଭୋଗ ଲଗେଇଦେଲ ଆସି ତାର ବ୍ରାହ୍ମଣ ବିଧିକି ଧରିକି ବସୁଛନ୍ତି ବ୍ରାହ୍ମଣ ଆମେ ବ୍ରାହ୍ମଣ ହେଇଛୁ ଯଜ୍ଞ ସରିଲେ କଣ କଲେ ହଁ କଲେ କି ନା କଲେ ବିଧି ଉପରେ ରହିଲା ପ୍ରୀତି ପ୍ରୀତି ଜିନିଷଟା କେମିତି ଆସିବ ଯାହାର ସମ୍ବନ୍ଧ ନାହିଁ ପ୍ରୀତି ହବନି ନା ସମ୍ବନ୍ଧ ନାହିଁ ଗୋଟେ ଲୋକଟା ହେଲା ଲୋକଟା ଆସିଲେ ତୁମ ଘରକୁ ବୁଲିବାକୁ ଗଲେ ତୁମେ କଣ କରିବ ହଠାତ୍ ଆସିକି ପହଞ୍ଚିଗଲେ ଆଗରୁ କଣ ଦିଅନ୍ତି ଆଗେ ହଠାତ୍ ଗୋଟେ ଲୋକ ପହଞ୍ଚିଗଲେ ଆଗେ ଲେମ୍ବୁ ସରବତ ଦେବେ ଲେମ୍ବୁ ସରବତ ଦେବେ ନହେଲେ ପାନ ପାନ ଟିକେ ଭାଙ୍ଗି ଦେବେ ଏୟା କରନ୍ତି ନା ଆଉ କଣ ଦେବେ ଲେମ୍ବୁ ସରବତ ପାଣି ଯିଏ ଆଇଲା ତା ପାଇଁ ଗୋଟେ କମ ଏଟା ଗୋଟେ ବିଧି ରହିଛି ଘରକୁ ଆସିଛି ନା ଲେମ୍ବୁ ପାଣି ଟିକେ ଦିଅରି ଲେମ୍ବୁଟା ଘରେ ଥିବ ଆଉ ତମ ମାମୁଁ ଆଇଲେ ମାମୁଁ ଘରୁ ଲୋକ ଆଇଲେ ମାମୁଁ ଆସିଲା ଶଳା ଆଇଲା ଲେମ୍ବୁ କରିଦିଅ ଅଲଗା ସମ୍ବନ୍ଧଟା ଅଛି ନା, ଛଡା ଆସୁଛି ମାନେ ସେ ତାଙ୍କର ସେ କୋଉଠି ଚିଙ୍ଗୁଡ଼ି ମାଛ ଆଣିବ ନହେଲେ କଣ ଗୋଟେ ଧରିକି ଆସିବ, ଆଉ ମଡିକି ଧରିକି ଆସିବ କୁକୁଡ଼ାକୁ, ମୁଁ ଛଡା ଆସୁଛି ଆଉ ଶାଳି ଆସିବ ଆଉ, ସମୁଦ୍ର ନା ସମୁଦ୍ର ରହିଲେ ତ ପୃଥିବୀଟା ବଢିବ ଆଉ, ସେ ନିରାମିଷ ହଉ ଆମିଷ ହଉ ଯୋଉ ଯାହା ଜିନିଷ ତୋ ସ୍ପେଶାଲ ଜିନିଷ କରିବ, ସମୁଦ୍ର ରହିଲେ ଲୋକର ପୃଥିବୀଟା ଆସେ, ନହେଲେ ବିଧି ଆଉ କିଏ ଆସି ଆସେ ଖାଇ ଦେଇ ତାକୁ ଲେମ୍ପ ଟିକେ ଦିଅ ପାନ ଖଣ୍ଡେ ଦିଅ ଦେଇଦିଅ ବିଧା କରି ବିଧା ବିଧିଟା ପୃଥିବୀ ଗୋଟେ ସମ୍ବନ୍ଧ ନହେଲେ ପ୍ରତି ହେଇପାରିବ ସେଥିପାଇଁ ଏ ଜୀବ ଯୋଉ ଭଗବାନ ସହିତ ଭଗବାନ ପ୍ରୀତି କରି ବ୍ରାହ୍ମଣ ମାନେ ମଥୁରା ରହିକି ଦେଖୁ ତ ସେ ଯଜ୍ଞ ଲାଗିଗଲେ ସେଠି ଭଗବାନଙ୍କ କଥା ଚିନ୍ତା କରିପାରିଲେ ପ୍ରୀତିଟା ଯୋଉ ଜୀବର ହୃଦୟ ଭିତରେ ଆସିବ କେମିତି ଆସିବ ହବ, ତା ତ ସମ୍ବନ୍ଧଟା କିଛି ନାହିଁ ନା, ତା ସମ୍ବନ୍ଧଟା ଭଗବାନ ସହିତ ନାହିଁ, ସେଥିପାଇଁ ତାକୁ ପ୍ରୀତିଟା ଜାଗ୍ରତ କରିବା ପାଇଁ ସେ ବ୍ୟବସ୍ଥା କରିବା ବିଭିନ୍ନ ବିଭିନ୍ନ ପ୍ରକାର କେମିତି ସେ ଭଗବାନଙ୍କ ସ୍ପିର ଭିତରେ ରହୁ ଭଗବତ ଚେତନା ରହୁ ତା ପ୍ରୀତିଟା ଆସୁ ସମ୍ବନ୍ଧଟା ପ୍ରୀତିଟା ଆସିପାରିବ ନା କି ସମ୍ବନ୍ଧଟା ଆସୁ, ସମ୍ବନ୍ଧ ନହେଲେ କେବେ ପ୍ରୀତି କରିପାରିବେ ନହେଲେ ଏଟା ବିଧିରେ କଲେ, ବିଧିରେ କଲେ କଣ ବିଧିରେ କଲେ ଖାଲି ଠେଲି ବିଲି କରିବା କଥା କିଛି ଦିନ ପରେ ତାପରେ ତୁମକୁ ଗୋଟେ ବଡ ଭଳିଆ ଲାଗିବ ବହୁତ କଷ୍ଟ ଲାଗିବ, ଇଏ କଣ ବିଧିରେ ପିଲା ଛୁଆଙ୍କୁ କିଏ ବାହା କରୁଛି, ଏ ଯୋଉ ବାହା ବାହା କରା ମୋ ଝିଅଟା ଝିଅଟା ବଡ଼ ହେଇଗଲା ତାକୁ କଣ କରିବ ପାଠ ପଢେଇବ ତାକୁ ବାହା କରେଇବ ଏ ବିଧିରେ କରୁଛି ନା ପ୍ରୀତିରେ କରୁଛି, ପ୍ରୀତିରେ ନା ମୋ ଝିଅ ବାହା କରିଲେ ଝିଅର ଅସୁବିଧା ହେଲା ତୁ ଆମ ଘରର ତା ଘରକୁ ଦୌଡ଼ ତା ପ୍ରୀତି ଅଛି ନା, ସମ୍ବନ୍ଧଟା ଅଛି ସମ୍ବନ୍ଧ ଅଛି ମାନେ ପ୍ରୀତି ଅଛି, ପ୍ରୀତି ଥିଲେ ଚବିଶ ଘଣ୍ଟା ତା ପଛରେ ସେ ଲାଗି ରହିବ, ମୋ ଝିଅ ଏମିତି ହେଇଗଲା ମୋ ପୁଅ ଏମିତି ହେଇଗଲା ମୋ ଝିଅ ଏମିତି ହେଇଗଲା ମୋର ଏମିତି ସମ୍ବନ୍ଧ ରହିଲା ପ୍ରୀତି ଆସିକି ରହିଲା, ଆଉ କୃଷ୍ଣ ଭକ୍ତିର ମୁଖ୍ୟତଃ ରହିଲା ସମ୍ବନ୍ଧ, ଆଉ କୃଷ୍ଣ ସହିତ ସମ୍ବନ୍ଧ ନ ହେଇପାରିଲା ମହାପୁରୁଷ ଗୋଟିଏ କଥା କହିଦେଇ ଛାଡ଼ିକି ଚାଲିଗଲେ, ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, ଆମେ କୃଷ୍ଣଙ୍କର ନିତ୍ୟ ଦାସ, ତାଙ୍କ ସହିତ ଆମର ପ୍ରୀତିପୂର୍ଣ୍ଣ ଗୋଟେ ସୁବ୍ରତ କୁହନ୍ତି ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଆମର ଅଛି, ସମ୍ବନ୍ଧଟା ପ୍ରୀତିପୂର୍ଣ୍ଣ ହବା ଦରକାର, ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଯୋଉଟା କରି ପ୍ରୀତିରେ କରି ଭଗବାନଙ୍କୁ ନେଇ ସେତିକି ନ ହେଇପାରିଲେ ଆଉ ସମ୍ବନ୍ଧଟା ନ ହେଇପାରିଲେ ତୁମେ ତ ଆଉ ପ୍ରୀତି ଆସିବନି, ଆଉ ପ୍ରୀତି ନ ହେଲେ ତୁମ ଭକ୍ତିର ଆସ୍ୱାଦନ କଣ କରିବ, ଯୋଉ ନାମ କର ଯୋଉ ଶାସ୍ତ୍ର ପଢ଼ ଯାହା କର ସେଟା ଖାଲି ବିଧିରେ ଷୋଳମାଳ ନକଲେ ଅପରାଧ ହଉ, ଷୋଳମାଳ ନକଲେ ଅପରାଧ ହଉ, ଯେଦିନ ଏଭଳି କରୁଛି ନା ନା ଖୁସିରେ ପ୍ରଭୁ ତୁମ ନାମ ମୁଁ କରିଛି ଷୋଳ ଭଗବାନଙ୍କ ନାମ ମୁଁ କରିଛି କେତେ ନା ଖୁସିରେ କି କରୁଛି, କିଏ ନାମ କଲାବେଳେ ଦେଖିଲ ପୁରା ଆନନ୍ଦରେ ନାମ କରୁଛି ମୁଣ୍ଡ ପିଟି ପିଟି ନାମ କରାହଉଛି, ନାମଟା ପୁରା ଆନନ୍ଦ ଆମକୁ ଲାଗୁଛି ଆନନ୍ଦ ଆମ ବୁଦ୍ଧି ବର୍ଦ୍ଧନ ମହାପ୍ରଭୁ କହିଦେଲେ ଆନନ୍ଦ ସାଙ୍ଗରେ କିଏ ବୁଡ଼ି ଯାଉଛି ନାମ କଲାବେଳେ ଘଣ୍ଟା ଦେଖି ଦେଖି କାହିଁକି ଘଣ୍ଟା ବନ୍ଧା ଦୁଇ ଘଣ୍ଟା କିନ୍ତୁ ସରିବାର ଅଛି ନହେଲେ ଘଣ୍ଟା ଦେଖ ନହେଲେ ଗୋଟିକି ଦେଖ ଯେ ଗୋଟି କଣ ସାକ୍ଷୀ ମାଗ ଦେଖ ସେ ତ ସାକ୍ଷୀ ରହି ରହି ସେ ସାକ୍ଷୀ ହେଇଗଲେ କିନ୍ତୁ ସାକ୍ଷୀ ହଉଛି ଇଏ କଣ ଜପୁଛି ସେ ସାକ୍ଷୀ ସାକ୍ଷୀମାଳା ତା ନାଁ ଦିଆ ସାକ୍ଷୀମାଳା ନା କାଉଣ୍ଟିଂ ବିଟ୍ସ ଇଂଲିଶରେ କହୁଛନ୍ତି ସେ କାଉଣ୍ଟିଂ କରି ତମେ କାଉଣ୍ଟ କରି ଓଡ଼ିଆ କେତେ ଶବ୍ଦରେ କେତେ ରହିଲା ସୁନ୍ଦର ଶବ୍ଦରେ ରହିଲା କୋଉଥିରେ ସାକ୍ଷୀ ମାଳ କଣ ସେ ସାକ୍ଷୀ ରହିଲା ମାଳାରେ ସାକ୍ଷୀ ଦବ ସେ ପଚାରା ବାପା ଷୋଳ ମାଳ ନାମ କଲା ଇଏ କଣ କରିଛି ଟିକେ କହିଲୁ କିଛି ନାହିଁ ଖାଲି ଟାଣିଛି ସିଏ ଭିତରେ ବି ଟାଣିଲା ମତେ ବି ଟାଣିଦେବ ସମ୍ବନ୍ଧ ନଥିଲେ ତୁମକୁ ଭଲ ଲାଗିଛି ନାମଟା କରିବା ପାଇଁ କେମିତି ଏଟା ସରିଯାଏ ଗୋଟେ ବିଧି ଷୋଳ ମାଳ କରିବିନି ଠାକୁରଙ୍କ ନାମଟା ଗୋଟେ କରିଦେବା କଥା ଆମେ ଦୀକ୍ଷା ନେଇଛୁ ନା ଅପରାଧ ହେଇଯିବ ବା ଦୀକ୍ଷା ନେବି ଏବେ ନ କଲା ଆଉ ଅଭ୍ୟାସ ହବନି ଟାଣି ବିଧିଟା ଏଇଟା ଆଉ ଏଇଟା ଯେହେତୁ ଆମର ନାହିଁ ସମ୍ବନ୍ଧଟା ସେଥିପାଇଁ ଆଚାର୍ଯ୍ୟ ନା ବିଧିଟାକୁ ଆସ ଆଗେ ଏହା ଜବରଦସ୍ତି କରୁ 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 ବିଭିନ୍ନ ଆଡେ ଶ୍ରବଣ କୀର୍ତ୍ତନ ଆଣେ ଜବରଦସ୍ତି ହଉ ହଉ କାଳେ ପ୍ରୀତିଟା ହବ ଶ୍ରବଣ କୀର୍ତ୍ତନ ଏସବୁ କଲା ପରେ ଯଦି ପ୍ରୀତି ଆସିବ ଆସିବ ପ୍ରୀତି ନ ଆସିପାରିଲା ତା ତ ସେମିତି ଲସ୍ ବି କିଛି ନାହିଁ ଯେହେତୁ ଏତେ ବିଧିରେ ସବୁ କରିଛି ପୁଣି ନେକ୍ସଟ ଲାଇଫରେ ଭଗବାନ ତାକୁ ସୁଯୋଗ ଦେବେ ନଷ୍ଟ କିଛି ହବନି ଏ ଜନ୍ମରେ ଏତେ କଲା କଲା ପୁରୀ ଏ ଜନ୍ମର ପ୍ରେମଟା ପାଇପାରିଲାନି ତା ପ୍ରୀତି ଆସିପାରିଲାନି ପୁଣି ନେକ୍ସଟ ଲାଇଫ ସେଠି ଯେଉଁଠି ଛାଡ଼ିଛି ସେଠି ଷ୍ଟାର୍ଟ କରେ ଲସ୍ କିଛି ନାହିଁ ପରବର୍ତ୍ତୀ ଜନ୍ମଟା କଣ ହବ ସେଟା କହିବ କିନ୍ତୁ ଯେଉଁ ଜନ୍ମ ହେଲେ ବି ସେ ଯେଉଁଠି ଭକ୍ତି ଛାଡ଼ିଥିବ ପୁଣି ସେଟା ଷ୍ଟାର୍ଟ ସମ୍ବନ୍ଧଟା ଯେଉଁ ରୁହେ ସେଟା ହଉଛି ବଡ ମାନେ ଗୁରୁତ୍ୱ ଜିନିଷ ଭକ୍ତି ପ୍ରାଥମିକ ସେ ସମୁଦ୍ର ନାଁ ବୋଲି ଦେଖୁନା କଣ କହିଲେ ହଁ କହିଲେନି କି ନା କହିଲେ ଆଚ୍ଛା ମୁଁ ଯଦି ପଚାରୁଛି, ଯଦି ସଖା ମାନଙ୍କ ଜାଗାରେ ତାଙ୍କର ଗାଁର ସେ ବ୍ରାହ୍ମଣ କିଏ ଆସିଥାନ୍ତା, କିମ୍ବା ତାଙ୍କ ଛୁଆପିଲା ଆସିଥାନ୍ତା, ବାବା ଆମକୁ ଭୋକ ଲାଗିଲେ ଖାଇବାକୁ ଦେଇ, ସେ କଣ କହିଥାନ୍ତେ? ଖାଇବାକୁ ଦେଇପାରିବେ ନା? ଯଜ୍ଞ କରୁଛନ୍ତି ନା, କହିଥାନ୍ତି ତୁମେ ଟିକେ କୁହ ବାପା, ଯଜ୍ଞ ଟିକେ ମନ୍ତ୍ର ଆମେ ଶୀଘ୍ର ଶୀଘ୍ର ସାରିଦେଉଛୁ, ବ୍ରାହ୍ମଣ ଭୋଜନ ଦେଇକି ତୁମକୁ ତ ଆଶ୍ୱାସନା ଦେଇଥାନ୍ତେ ନାଇଁ, କମସେ କମ ତା ଛୁଆଙ୍କୁ ଦେଇଥାନ୍ତେ, ଏମାନଙ୍କ ସହିତ ସମ୍ବନ୍ଧ ନାହିଁ ନା, ଭଗବାନ ସହିତ ସମ୍ବନ୍ଧ ନାହିଁ, ସେଟା ମନା କରିଦେବେ, ହଁ ନା କିଛି କହିଲେ ସକାଳେ ନିରାଶି ପଡ଼େ। ଯେଉଁ ଜିନିଷଟା ସବୁବେଳେ ମନେ ରଖିବ, ଯାହାର ଅନ୍ତରେ ଗୋଟେ ସବୁବେଳେ ଭକ୍ତି ପଥରେ ନୈରାଶ୍ୟ ଭାବନାଟା ଆଚ୍ଛାଦନ କରୁଥିବ, ତାକୁ ନୈରାଶ୍ୟ ଭାବନା କ'ଣ ବୁଝିପାରୁଛ? ଯେମିତି ଆକାଶଟା କ'ଣ ସ୍ୱଚ୍ଛ, ବାଦଲଟା ଢାଙ୍କୁଛି, କାହାକୁ ଢାଙ୍କୁଛି? ଆକାଶକୁ ଢାଙ୍କୁଛି ନା ଆମକୁ ଢାଙ୍କୁଛି? ଆକାଶକୁ ଢାଙ୍କୁନି, ଆମର ଚକ୍ଷୁକୁ ଢାଙ୍କୁଛି। ଆକାଶକୁ ସେ କ'ଣ ଶୁଇପାରିବ? ଆମର ଚକ୍ଷୁଟାକୁ ଢାଙ୍କିଦେବ, ଆମକୁ କଣ ଲାଗୁଛି ବର୍ତ୍ତମାନ? ଆକାଶକୁ ଆମେ ଦେଖିପାରୁନା, ଆକାଶକୁ ଦେଖିବା ପାଇଁ ଆମ ଚକ୍ଷୁ ଆଗରେ ସେ ରହିଗଲା, କେତେ ସମୟ ସେ ରହିବ? ବେଶ ସମୟ ରହିବ। ସେଭଳି ଏ ସମ୍ବନ୍ଧଟାକୁ ଯଦି ଆମେ ନ ଯୋଡ଼ି ପାରିଲେ ଭଗବାନଙ୍କ ସହିତ, ନିରାଶ ନୈରାଶ୍ୟ କଥା ପାଇଁ କହୁଥିଲି, ସବୁବେଳେ ଗୋଟେ ନୈରାଶ୍ୟ ଲାଗି ବାଦଲ ଆସି ଢାଙ୍କି ଦଉଛି, ସେଟା ତୁମକୁ ଲାଗେ ମୋ ଜୀବନ ଗୋଟେ ସବୁକିଛି ମୋର ବେକାର ହେଇଗଲା, ନା ବିବେଚନା ହେବାକୁ ଭଲ ଲାଗିବ, ନା ମଠ ରହିବାକୁ ଭଲ ଲାଗିବ, ନା କିଛି କରିବା ପାଇଁ ଭଲ ଲାଗିବ, କଣ ଗୋଟେ ଏତେ ନିରାଶ କାହିଁ ଲାଗିବ? ଗୋଟେ ଯିବୁ ତାର ଗୋଟେ କୁଆଡେ ସମ୍ବନ୍ଧ ହେଇପାରେ? କେତେ ସରଳ ଜିନିଷ ଭଗବାନ ଭକ୍ତିଟା, କେତେ ସରଳ ଜିନିଷ ଭକ୍ତି, ବହୁତ କଷ୍ଟ ନୁହେଁ। କେବଳ ଗୋଟିଏ ଜିନିଷ କଷ୍ଟ, ଜଣ ସମ୍ବନ୍ଧରେ ଯଦି ଜଣଙ୍କର ଦୃଢ଼ୀଭୂତ ହେଇକି ରହିଛି, ସ୍ତ୍ରୀ ପୁତ୍ର କନ୍ୟା ଆଦି ସମ୍ବନ୍ଧରେ ଯଦି ବହୁତ ଷ୍ଟ୍ରଙ୍ଗ ହେଇକି ରହିଛି, ତା ପାଇଁ ମୁଦ୍ରା କଷ୍ଟ ମାର୍ଗଟା ସରଳ। ଆଉ ଯାହାର ଏଇଟା ନାହିଁ ବି, ଯଦି ସାଧୁମାନଙ୍କର କଣ ଅଛି ନାହିଁ, ସିଏ ଯିଏ ଚାହିଁବେ ସମ୍ବନ୍ଧ ସ୍ଥାପନ କରିବା ପାଇଁ, ସିଏ ବି ଗୋଟେ କଷ୍ଟ ତାଙ୍କ ପାଇଁ ହେଇଯିବ, ସିଏ ତ କାଟିଦେଲେ ସବୁ କାଟିଦେଲେ ଆଉ, କିନ୍ତୁ ଆମେ ସମ୍ବନ୍ଧ ବିନା ରହିପାରିବେ କି? ଯେମିତି ଗୋଟେ ଜଣଙ୍କ ସ୍ତ୍ରୀ ଅଛି, ପୁଅ ଅଛି, ଝିଅ ଅଛି, ସେଟା ସମ୍ବନ୍ଧ ବସେଇବ, ତାପରେ ଡାଇରେକ୍ଟ ସମ୍ବନ୍ଧଟା ରହିଛି ନା, ଆଉ ସ୍ୱାମୀ ଅଛି ମାନେ ସ୍ତ୍ରୀଟା ଅଛି, ପିଲାଟା ଅଛି, ତା ସମ୍ବନ୍ଧରେ ପାଖରୁ ପାଖ ଦେଖାହଉଛି, ସାଧୁ ପାଖରେ କଣ ଅଛି? କିଛି ସମ୍ବନ୍ଧ ନାହିଁ, କିଛି ଆତ୍ମାଟା ନା, ସିଏ ଭଗବାନ ସହିତ ସମ୍ବନ୍ଧ ସ୍ଥାପନ ନ କରିପାରିଲା, ବୈଷ୍ଣବ ସହିତ ସମ୍ବନ୍ଧ ସ୍ଥାପନ ନ କରିପାରିଲା, ତା ମନେ ପଡ଼େ କଣ ହବ? ଗୋଟେ କୋଉଠି ଗୋଟେ କାହା ସାଙ୍ଗରେ ସମ୍ବନ୍ଧ ସ୍ଥାପନ କରିବି, ବିନା ସମ୍ବନ୍ଧରେ କିଏ ରଖିପାରିବେ? କିନ୍ତୁ ଆମର ସମ୍ବନ୍ଧ ରହିଲା ହରି, ଗୁରୁ ଆଉ ବୈଷ୍ଣବ ସମ୍ବନ୍ଧ, ଭଗବାନ ଗୁରୁଙ୍କ ସହିତ ହରି, ବୈଷ୍ଣବଙ୍କ ସହିତ ହରିଙ୍କ ସହିତ ଆମର ସମ୍ବନ୍ଧ, ସମ୍ବନ୍ଧ ନହେଲେ ପ୍ରୀତିଟା ଆସିବ, ହେଇପାରିବ? ସମ୍ବନ୍ଧ ପରେ ଅଭିଧେୟ, ଅଭିଧେୟ ପରେ ସମ୍ବନ୍ଧଟା ନହେଲେ ଭକ୍ତି କେମିତି କରିବା? କେମିତି ସମ୍ବନ୍ଧ ନାହିଁ ବୋଲି ସେ ହଁ କହିଲେନି କି ନା କହିଲେନି? ତଦା ରାଜ୍ୟ କ୍ରୋଧମ ଅଦୁ ଅଭୂତମ ଆଲକ୍ଷ ସମ୍ବୋଧ ହେତ, ପରେ କେତେବେଳେ ଶୁଣିଦେଲେ ତାଙ୍କ କ୍ରୋଧ ଆସିବ, ପରେ କେତେ ରାଗି ହେଲେ, ତାଙ୍କ ଇଷ୍ଟ କିଏ? ଭଗବାନ, ଭଗବାନ ପଠେଇଛନ୍ତି, ଏମାନେ ଦେଲେନି, ଯଜ୍ଞ କରୁଛନ୍ତି, କ୍ରୋଧ ଆସିବ, ପରୀକ୍ଷିତଙ୍କର କ୍ରୋଧ ଆସିଲା, ସଖାମାନଙ୍କର କ୍ରୋଧ ଆସିଲା କି? ଦେଖ ପରୀକ୍ଷିତ କି ଭଗବାନ ନିତ୍ୟ ପାର୍ଶ୍ୱଦ, ସଖାମାନେ କେତେ କୋମଳ, ଏ ଚକ୍ରପଦ କି ଭାବଟାକୁ କହୁଛନ୍ତି, ସେଥିପାଇଁ ଚକ୍ରପଦରେ ଭାବ ଆସୁ। ସ କ୍ରୋଧମ ପରୀକ୍ଷିତମ ସ କ୍ରୋଧମ ଆଲକ୍ଷ୍ୟ ଇତି ସମ୍ବୋଧ ହେତି ହେ ପରନ୍ତପ, ଏଠି ପରନ୍ତପ ଶ୍ଲୋକ ଅଛି, ଶବ୍ଦ ଅଛି, ତୁମେ ଯଦି ଥକିଥାନ୍ତ ନା, ତୁମେ ନିଶ୍ଚିତ ଦଣ୍ଡ ଦେଇଥାନ୍ତ, ତୁମେ ରାଜା ଥିଲା, ତୁମେ ଯଦି ରାଜା ହେଇଥାନ୍ତ ବୋଲି କହିଲେ, ତଦାନି ଯଦି ତ୍ୱଂ ରାଜା ଅଭବନ୍ ତଦା ବ୍ରାହ୍ମଣ ଚୂଡ଼ାମଣି ରବି ତାନ୍ ବ୍ରାହ୍ମଣାନ୍ ଶତ୍ରୁଣୀବ ଅବଶ୍ୟ ଦଣ୍ଡିତ ଇତି ଭାବ। ପରୀକ୍ଷିତ ଚକ୍ରଙ୍କୁ କ୍ରୋଧ ଲାଗିଲା, ବିଶ୍ୱନାଥ ଚକ୍ର କ୍ରୋଧ ଲାଗିଲା, ଭଗବାନ ପାଖୁଛନ୍ତି, ସଖାମାନେ ଯାଇଛନ୍ତି, ଏତେ କୋମଳ ସ୍ୱଭାବରେ ଠିଆ ହେଇକି ରହିଛନ୍ତି, ମୁଖ ଶୁଖିଗଲାଣି, କ୍ଷୁଦାର ରହିଛନ୍ତି, ଏତେ ଉତ୍ତମ ଦ୍ରବ୍ୟରେ ତୁମେ ଯଜ୍ଞ କରୁଛ, ହଁ କି ନା କହିଲନି? କହିଥାନ୍ତ ଠିକ ଅଛି, ତୁମେ ରୁହ, ଯଜ୍ଞଟା ଟିକେ ସରିଯିବ, ଆମେ ଦବୁ, କିମ୍ବା ବାପା ଦେଇ ହବନି, ଆମେ ବ୍ରାହ୍ମଣ ଲୋକ, ହଁ କରିନି ନା କହିଲେ, ଫାଇନାଲ ଡିସିସନ କିଛି ଦେଲେନି, ଫାଇନାଲ କଥା କିଛି କହିଲେ, ସେଠି ବିଶ୍ୱନାଥ ଠାକୁର କହୁଛନ୍ତି, ତଦାନି ଯଦି ତ୍ୱାଙ୍ଗ ରାଜ୍ଞା ଭବନ, ଯଦି ତୁମେ ସେଇ ସମୟରେ ରାଜା ଥାନ୍ତ ନା, ସେମାନେ ବ୍ରାହ୍ମଣ ଚୂଡ଼ାମଣି ହେଲେ ବି ତୁମେ ତାଙ୍କୁ ଦଣ୍ଡ ଦେଇଥାନ୍ତ, ତାଙ୍କୁ ଦଣ୍ଡ ଦେଇଥାନ୍ତ, ବହୁତ ବଡ଼ ଭୁଲ କାମ କରିଥିଲେ, ଏତେ କୋମଳ ସଖା ଭଗବାନଙ୍କର ସଖାମାନଙ୍କୁ ସେମାନେ ନିରାଶ କରିକି ପ୍ରଭୁଙ୍କର ବାଣୀକୁ ସେମାନେ ସମ୍ମାନ ଦେଲେ ନା। ତଦ ଉପାକର୍ଣ୍ଣ ଭଗବାନ रहस्य जगदीश्वर व्यजहार पुनः गोपान दर्शयन लोक की लौकिकम गति भगवान जमती भक्त विस्मित बहुत शांत बहुत धीर ए जगत नाही मारे पड़ू से कथा विष्णु चुप्ता सरी भक्त ठाकुर डाटिकले कहते से कथा ये ब्रह्मांड भजनीय वस्तु ना ये ब्रह्मांड कौन परम प्रेम पर्यंत भजनीय वस्तु ना भजनीय वस्तु किसी ना आम जहाँ भजन कर देखने किसी जानी नहीं कल गोटे कौन आम शास्त्र द्वारा कौन ग्रहण कर भजन वस्तु जो कृष्ण जो धर्म ता विषय आम किसी धारणा ना केवल आम गोटे बुद्धि खर्च करा ठीक है भूल होती पढ़ुचे बागुचे कहुचे विचार रोचे ना सी जाए जा देखने भगवान हसीदे इत गोटे सीरीयस जिनिस भगवान हसीदे कह तद उपकर्ण भगवान रहस्य जगदीश्वर जगदीश्वर जी भगवान रहस्य प्रकृष्ट रूप हस बहुत ठूट हो हसिले सख मैंने कौन कौन कही दुख धारी भगवान हसीद कहीं हसिले कह व्यजहार पुन गोपान दर्शन लोक लौकिक गति भगवान जगदीश्वर श्रीकृष्ण दाह श्रवण कर ईसद हास्य कर कार्याण केबे भी क्षुदा हुए ना कौन सी जाचक जाचक को विमुख न करती ना यही भाव में से मानकर लौकिक गति बुझावा निमित्त पुनराय कहले लौकिक गति मान साधारण लोक समाज में हुए कौन कहले रहस्य हसिले कहीं हसिले ना अर्घ्य विप्रस गोपान अनुचित सखा से विप्र गुडाक अनुचित अज्ञ जड़े जी बहुत किसी जाणी तार अर्थ नुह से विज्ञ जड़े बहुत किसी जाने बहुत किसी शास्त्र श्लोक भल मंद सब जाने तार गोटे जिन सब जाने भगवान भगवत प्रतिटा जाने से अज्ञाटा कर तार एत शास्त्र महापुरुष सी कहले गध गध सी शास्त्र बही मरे से बहुत शास्त्र को गध भाया शास्त्र को बोच बहुत किसी पढ़ी बहुत किसी जाणी कि तार भगवत गुरु वैष्णव प्रीति ना भगवत प्रीति ना तुम कौन अच्छे से शास्त्र से ज्ञान किसी मूल्य ना तुम बहुत किसी अच्छी हाँ तुम्हें भद्र शिष्ट सबकि भल भगवत प्रीति ना भगवान सुख दुख तुम हृदय व्यतीत हुए कौन से शास्त्र ज्ञान कौन से ज्ञान मूल्य अच्छे कौन से पाठ प्रवचन मूल्य अच्छे तुम बहुत किसी जाच कि भगवान प्रभु सेवार जी बाधा हो प्रभु गुरुकृष्ण सुखर बाधा हो तुम अंतर किसी चिंता कर ज्ञान कौन अच्छे विशेष ज्ञान अज्ञ से अज्ञ चल कहीं समस्त ज्ञान लक्ष्य टा कौन भगवान कृष्ण चरण से प्रीति से नही पार्ला जमी बहुत जन जन दस घंटा पाठ पढ़ला मुझे तुमको उदाहरण दूध जन दस घंटा राधामाधव अच्छे तुम्हें दस घंटा जप कर भगवान गाँव में बसी दस घंटा तुम जप कर जड़े गोटे दि घंटा जप कर षोलमा जप सार से भगवान पर गोटे अति सुंदर प्रीति में गोटे माला देखें क्यों फल डाक भगवान दे अति गोटे प्रीति अति सुंदर भाव भगवान गोटे माला कर मालाटा पिंधिक भगवान सुंदर लगे के भक्त देखले भगवान रूप के भक्त आस्वादन कले जिते भक्त आज खुशी भगवान प्रार्थना कले तार फल डाक मिल से भक्त को विधि रही विधि सब रही हाँ भजन करा दरकार सब करा दरकार सब विधि वृद्ध जिन प्रीति राग मार्ग से राग राग मान कौन स्वाभाविक आसक्ति स्पन्टेनियस लव इंग्लीश डायरेक्ट गोटे विधि मार्ग दिगला तो ना प्रीति ना समग्र ना प्रीति कि विधि मार्ग रखा ये मंगल दास जप कर शास्त्र श्रद्धा कर ये आचार्य सेवार लगा भगवान दर्शन कर धीरे धीरे तार प्रीति आस प्रभु प्रति न आसे तो ये जिन आस ଅଜ୍ଞାନୀ ସବୁ ଶାସ୍ତ୍ର ଜାଣିଛ, ସବୁକିଛି କରିଛ, କିନ୍ତୁ ଗୁରୁ ବୈଷ୍ଣବଙ୍କର ସେବାରେ ତୁମେ ଅଂଶଗ୍ରହଣ କରିପାରୁନ, ବା ସେ ସୁଖ ଦୁଃଖରେ ତୁମେ ସୁଖୀ ଦୁଃଖୀ ନୁହଁ, ଆତ୍ମୀୟତା ତୁମର ନାହିଁ। ଆତ୍ମୀୟତା ହିଁ ନା ଜୀବନ ହଉଛି ଭକ୍ତି ଯୁଗରେ ଶୁଷ୍କ ଜୀବନ, ଆତ୍ମୀୟତା ହିଁ ନା ଜୀବନ ଶୁଷ୍କ ଜୀବନ। ପୂର୍ବଜୀ ମାନେ ସେ କଥା କ'ଣ ସୁନ୍ଦର ଗୁରୁ ଗୋଟେ ସୁନ୍ଦର ଗୁରୁ ଗୁରୁଦେବ ଗୋଟେ ସୁନ୍ଦର ମନ୍ଦିର କରିଥିଲେ, ଯେମିତି ଦେଖୁନାହାନ୍ତି ରାଜାମାନେ କେତେ ସୁନ୍ଦର ସୁନ୍ଦର ମନ୍ଦିର କରିଥିଲେ, ସବୁ ଭାଙ୍ଗି ଚୋରି ସବୁ ନଷ୍ଟ ହେଇଗଲା ପରବର୍ତ୍ତୀ ପିଢ଼ି ଯେମିତି ଆସିଲା। ସେମାନେ ସବୁ ନାମ କରିବା ପାଇଁ କରୁନଥିଲେ, ଭଗବାନଙ୍କୁ ଖୁସିରେ ପ୍ରୀତିରେ ସବୁ କରିଥିଲେ, ପ୍ରଭୁଙ୍କ ପ୍ରୀତି ପାଇଁ ସବୁ କରିଥିଲେ, ନାମ କରିବା ପାଇଁ ଗୋଟେ ଗୋଟେ ମନ୍ଦିର କରିଦେଲେ, ବାହାର ଲୋକ ମନ୍ଦିର କରନ୍ତି କାହିଁକି, ସେ ଗାଁ ମାଦର୍ଶ ଆରେ ଗୋଟେ ନାମ ରହିବ ନା, ଆଉ କଲେ ଆମ ନାମ ରହିବ ନା, ନାଇଁ ଆଉ କ'ଣ ଆଜିକାଲି ଠାକୁର ସବୁ ଗୋଟେ ଅନୁଷ୍ଠାନ ଗୋଟେ କ'ଣ କଲେ ଲେଖିଲେ ଆମର କମିଟ ଗଣେଶ ପୂଜା କମିଟ, ତା ଦେହରେ ପୁଣି ସବୁ ନାଁ ଫଟୋ ମରା ହେଲାଣି। ମୁଁ ସବୁ ଜାଣେ ସେ ଯୋଉ ରାଧାଷ୍ଟମୀ ଆମେ ଜାଣିଥିନି ଜଗତସିଂହପୁର ଲାଇନରେ ଯାଉ ଦେଖେ ତାଙ୍କ ସବୁ ଯୋଉ କ'ଣ ଗଣେଶ ପୂଜା ଗଣେଶ ପୂଜା ସମୟରେ ପଡ଼େ, ତାପରେ ଆପଣ ଫ୍ଲେକ୍ସ କରି କମିଟ ମେମ୍ବର ନାଁ ମରା ହେଇଛି, କମିଟି ମେମ୍ବର ନାଁ ସମୟରେ ଏଠି କାହାର ଆଡ଼ଭର୍ଟାଇଜ୍ କରାହେଲା, ସେ ଭଗବାନଙ୍କର ନା ଗଣେଶଙ୍କର ନା ତୁମର ପ୍ରୀତି ସବୁ ଅଲଗା ଜିନିଷ। ବିଧିମାନଙ୍କ ସମ୍ବନ୍ଧ ଆଡ଼କୁ ଆସିଛନ୍ତି ପ୍ରୀତି କ'ଣ ସବୁ ଅଜ୍ଞ, ସବୁକିଛି ଧର୍ମ ଅନୁଷ୍ଠାନ ଜାଣି କରୁଛି କିନ୍ତୁ ତାର ପ୍ରୀତି ନାହିଁ, ସେ ଅଜ୍ଞ ଅଛି, ସମ୍ବନ୍ଧ କିଆ ନାହିଁ, ଆତ୍ମୀୟତା ନାହିଁ, ତାର କ'ଣ ଅଛି। ମୋର ମନେ ରହୁଛି ମୁଁ ଛୋଟ ପିଲାବେଳ କଥା କହୁଛି, ମୁଁ ଜାଣିନି ସେଟା ସତ କ'ଣ ସେ ବିଶ୍ୱାସ କରନ୍ତି କି ନାହିଁ, ଆମର ମୋ ଛୋଟ ପିଲାବେଳ କଥା ମନେ ରଖୁଛି, ସେ ନିଜ ଘର କଥା କିନ୍ତୁ ମୁଁ ଜାଣିଛି ଦେଖିଛି, ବହୁତ ବଡ ସରସ୍ୱତୀ ପୂଜା ଆମର ହୁଏ, ଗାଁ ଗାଁ ସାରା ଲୋକ ଖାଆନ୍ତି, ତା ଚାରି ଦିନ ପାଞ୍ଚ ଦିନ ସବୁ ମାଇକି ବାଜିବ ଆଉ ସରସ୍ୱତୀ ପୂଜା କରେ, ଯେଉଁଦିନ ସରସ୍ୱତୀ ଉଝା ହେବାକୁ ଯିବେ ଜଳ ଉଝା ହୁଅନ୍ତି ନା, ସେଟା ଗୋଟେ ମିସ୍ତ୍ରୀ ଆସେ ପୁରା ବସିବ, କେତେ ସୁନ୍ଦର ସିଏ କରେ, ରଙ୍ଗ ସବୁ ଦିଏ ପୁରା ଶାଢ଼ୀ ସବୁ କରିବ ହଂସରେ, ସରସ୍ୱତୀଙ୍କ ବାହାନ ହଂସ ନା, ହଁ ହଂସ ହଂସ ଉପରେ ବସନ୍ତି, ସେ ପୁରା ସବୁ କୁଟାରେ ଛାଞ୍ଚ କରିବ, ଆମେ ସବୁ ବସିକି ଦେଖୁ, ସେ ମେଢ଼ଟା ପୁରା ବର୍ଷମାନ ରହିଥିବ ରିଜର୍ଭ ହେଇସବୁ, ସେ କହିବ ବାରବାର ଆସିବି ପଟା ଦେହରେ ସବୁ ଖିଲ ମରା ହେଇଥିବ, ତାପରେ ସେ କୁଟାରେ ସବୁ କରିବ ଛାଞ୍ଚ କରେ, ଦେଖିନ କି ଆଗରୁ ସବୁ ତା ଦେହରେ ସବୁ କାଦୁ କାଦୁ ପୁଣି ସେ ମାଟି ଅଲଗା ତ ଆସିବ ତ ସବୁଠି ସବୁଠି କଣ କଣ ସବୁ ଦିଏ ଝୋଟ ହରିକା ଝୋଟ ହରିକା ଅଖା ଝୋଟ ସବୁ ଦେଇକି ଇଏ କରିବ। ମୋର ମନ ଅଛି ସେ ଏତେ ସୁନ୍ଦର ସେ ମାଙ୍କୁ ସରସ୍ୱତୀଙ୍କୁ ସବୁ କରିବ, ପୁରା କେଶ କରିଦବ ଶାଢ଼ୀ କରିଦେଇଥିବ ବଢିଆ କଣ ସେ ରଙ୍ଗ ଦବ, ପୁରା ପନ୍ଦର ଦିନ ମାସେ ସେଠାରେ ଲାଗିବ ଗୋଟେ ବିଗ୍ରହ କରିବାକୁ, ଯୋଉଦିନ ସେ ଯାଆନ୍ତି ସରସ୍ୱତୀ ଯୋଉଦିନ ଯିବେ ପୋଖରୀରେ ଉଝା ହେବା ଯିବେ, ସେତେବେଳେ ତ ସବୁ କୀର୍ତ୍ତନ କରି ନିଅନ୍ତି ନା, କ'ଣ ଢୋଲ ବାଜିକି ଯାଏ ନା କ'ଣ ଏଇ ଆଜିକାଲି ଗୋଟେ କ'ଣ ଡ୍ରମ୍ ଡିଜେ ବଜଉଛି, କୀର୍ତ୍ତନ ଗାଁ ଲୋକ ଆସିବେ ସବୁ ଯିବେ, ଯେ ମା ଥିଲେ ସେ କ'ଣ କରିବେ ତାଙ୍କ ଶାଢ଼ୀ ତାଙ୍କର ମାନେ ସରସ୍ୱତୀଙ୍କୁ ପୁଛନ୍ତି, ମାନେ ସରସ୍ୱତୀ କାନ୍ଦୁଛନ୍ତି କ'ଣ ମଧ୍ୟ ବୁଝିପାରନି, ସେ ସବୁ ତାଙ୍କ କାନ୍ଦି ନିଜ କାନ୍ଦିରେ ସରସ୍ୱତୀଙ୍କୁ ପୁଛି ଦିଅନ୍ତି, ତାଙ୍କ ଆଖିକି ସବୁ ପୁଛୁଥିବେ ସବୁ କାନ୍ଦୁଥିବେ, ସବୁ ଯେତେ ସ୍ତ୍ରୀ ଲୋକ ଥିବେ ସବୁ ଘରେ ସାରା କାନ୍ଦି ମାଙ୍କୁ ମାଙ୍କୁ ଉଝାଇ ଉଝା ଦିଅ, ବିଗ୍ରହ ସାଧାରଣ ବିଗ୍ରହ ସବୁ ପୂଜା ହଉଛନ୍ତି, ତାଙ୍କର ସବୁ ଏତେ ମହତ୍ଵ ଥିଲା, ଠାକୁର ମାନେ ବର୍ଷମାନ ପୁରା ସବୁ କଲେକ୍ସନ୍ କରିଦେବି ଝିଅଟା ଏଇଟା ସେଇଟା ଠାକୁର ପୂଜା ହବ ନା, ଏ ମହାପ୍ରଭୁ ପାର୍ଷଦ ମାନେ ମହାପ୍ରଭୁ ପାଇଁ ଆସୁଥିଲେ, ସେ ବର୍ଷମାନ ଜିନିଷ ରଖୁଥିଲେ, ଏ ଆଚାର କରିକି ସେ ବଢି ଏ ଆଚାର ମହାପ୍ରଭୁଟା ଭଲ ପାଆନ୍ତି ସେ ଜିନିଷ ଶୁଖିଲା କରିକି ସବୁ ଧରିକି ଆସିବେ, ପ୍ରୀତି ଥିଲା ବିଧି, ଆମେ ଯେତେ ଯାହା ସବୁ କରୁଛେ ଭଗବାନ ପ୍ରତି ପ୍ରୀତି ବଢିଆ, ପ୍ରୀତି ନ ବଢିପାରିଲା ତାଙ୍କ ଆଉ କିଛି କରିବେ ସବୁ ଅଫିସିଆଲ ହେଲା, ସେ ସେମିତି କରୁଥୁଆ ଚାଲୁଥୁଆ ସଡ଼ ଗାଡ଼ି ଯେମିତି ଦେଖିଛୁ ନା ଚକା ତାର ଗୋଡ଼ୁଛି, ଥରେ ତିଆରି କରିଦେଲ ଭର୍ତ୍ତି କରିଦେବ ଅଖ ଭିତରେ, ତାର କ'ଣ ଖାଲ ହଉ ଡିପ ହଉ ସେ ଯୋଉ ହମ୍ପସ ହଉ ନ୍ୟାସନାଲ ହେଲେ ତାର ଗଡ଼ୁଥିବ ଗଡ଼ୁଥିବ ଜାଣିଥିବ, ସେମିତି ଜୀବନଟା ତୁମକୁ ସେଇଭଳିଆ ଲାଗିବ, ତମ ପ୍ରୀତି ନ ଆସିପାରିଲା କୌଣସି ଜିନିଷରେ ଭଗବତ ସେବାରେ ନାମରେ ପ୍ରୀତିଟା ପ୍ରଭୁଙ୍କ ଭଗବାନ ପ୍ରୀତି ନ ଆସିଲା ଗୁରୁ ବୈଷ୍ଣବ ସବୁ ଜିନିଷ ତୁମକୁ କଷ୍ଟ ଲାଗେ, ଖାଲି ଠେଲି ପିଲେଇକି ସବୁ ଚକା ଭଳିଆ ଗଡ଼ିଲୁ
ଘଟ ଝାଟ ଫଟ ଖାଟ ହେଇଛି, ଯିବା କଥା ଆଉ କଣ କରିବା, ଭକ୍ତ ତ ହେଇଛି, ଛାଡି ତ ପାରି, ଛାଡିଲେ ଅପରାଧ ହବ, ଛାଡିଲେ ଆମ ଛା ଆମ ସମସ୍ତ କାହିଁକି ଅପରାଧ ହବ, ଆଉ ନାମ ନ କଲେ ଡର ବି ଲାଗୁଛି, ଦେଖ କର ଗୋଳି ଗୋଳିଆ କରି ଚଳିବା କଥା, ସବୁବେଳେ ଏଡ଼େ ଭଳିଆ ପ୍ରୀତିଟା ନାଇଁ ନା, ପ୍ରୀତିଟା ନ ହବ ବୋଲି ଅଜ୍ଞ ସେ ଅଜ୍ଞ ବ୍ରାହ୍ମଣ ଭଗବାନ ହସିଦେ ଆଜି ସେମାନଙ୍କର ପ୍ରୀତି ନାହିଁ କହିଲେ ଅଜ୍ଞ ବିପ୍ରେଷୁ କୋପ ଅନୁଚିତ ଇତି ଭାବ ଅଜ୍ଞ ବିପ୍ର ପ୍ରତି କୋପ କରିବା ଠିକ ଜାଣିନା ତାର ପ୍ରୀତି ନାହିଁ ଲୌକିକ ଗତିମିତି ନହି କାର୍ଯ୍ୟାର୍ଥୀନ ନିବିଦ୍ୟତେ ନିବିଦ୍ୟନ୍ତେ କୋବା ଯାଚକ ନ ପରାହୁତ ଇତି ଲୋକ ସ୍ଥିତି ଦର୍ଶନ ଦୁଇଟା ଜିନିଷ କହିଲେ ଆଜି ଅଜ୍ଞ ବ୍ରାହ୍ମଣ ପ୍ରତି କେବେ ହେଲେ କ୍ରୋଧ କରୁନା ଅଲୌକିକ ଗତି ସାଧାରଣ ଗୋଟେ ନିୟମ ଦେଲେ କଣ ନିୟମ ନହି କାର୍ଯ୍ୟାର୍ଥୀନ ନିର୍ବିଦ୍ୟନ୍ତେ ଯେବେ ଯାହାର କାମ ପାଇବାର ଅଛି କାହାର ଯାହାର କାମ ଉଠିବାର ଅଛି ବା କାର୍ଯ୍ୟ ସଫଳ କରିବାର ଅଛି ସେ କେବେ ମନ ଦୁଃଖ କରିବନି ତମର ଯଦି କିଛି ପାଇବାର ଅଛି କିଛି କାର୍ଯ୍ୟ କରିବାର ଅଛି ସେ ମନ ଭାଙ୍ଗିଦେଲେ ଚଳିବନି ତ ମନଟା ଯଦି ଭାଙ୍ଗିଦେଲେ ତ ପଛକୁ ପଳେଇ କାର୍ଯ୍ୟାର୍ଥୀନ ନ ନିର୍ବିଦ୍ୟ ଆମକୁ କାର୍ଯ୍ୟ କରିବାର ଅଛି ନା ଆମକୁ ଅର୍ଣ୍ଣଗଣ୍ଡେ ଆଣିବାର ଅଛି ମନ ଦୁଃଖ କରିବାର କ'ଣ ଅଛି ସେ ନଦେଲା ନାହିଁ ପୁଣି ଦେବାଟା ମୁଁ କରିଦେବି ଆଉ ଦ୍ୱିତୀୟରେ ଯାଚକ ନ ପରାଭୂତେ ଯେ ମାଗିଲା ଲୋକ ସେ କେବେ ପରାସ୍ତ ହବନି ଭିକାରୀ କ'ଣ ଡେଲି ତାଙ୍କୁ ମିଳୁଛି ପଇସା ହଁ ଏ କରୋନାରେ ଯୋଉ ଭିକାରୀ ମାନେ ଯୋଉ ବର୍ତ୍ତମାନ ଭିକ୍ଷାବୃତ୍ତି କରୁଥିବେ କରୋନାରେ କ'ଣ କରୁଥିବେ ସେ କରୋନାରେ ସେ କ'ଣ କରୁଥିବେ ତାଙ୍କୁ ଯୋଉ ଯେତିକି ପଇସା ପତ୍ର ମିଳୁଥିବେ ସେ ଚାଲୁଥିବେ ଯାଇ କେଉଁଠି ବସିଥିବେ ନା ଛାଡ଼ିବେ ବସି ମନ୍ଦିରଟା ବନ୍ଦ ହେଇଥିବ ତାଙ୍କୁ ବାଟେ ଯାଇପାରୁନଥିବେ ଆଉ କୋଉଦିନ 10 ଟଙ୍କା ମିଳିଲା କୋଉଦିନ 5 ଟଙ୍କା ମିଳିଲା କୋଉଦିନ ପୋଲିସ ବାଟେକି ଠେକିକି ଉଠେଇବ ସବୁ ବୁଢ଼ା ଉଠାଉ ସିଏ ତାଙ୍କୁ ଏଡ଼େ କିଛି ନାହିଁ ସେ ଜାଣିଛନ୍ତି ଲୋକମାନଙ୍କ କଥା ଭଗବାନ ଶିଖେଇଲେ ଆରେ ଯିଏ ମାଗିବା ଲୋକ ସେ କେବେ ହେଲେ ଦୁଃଖ କରିବା ଉଚିତ ଭକ୍ତ ସେଥିପାଇଁ ସେ ଦୁଃଖୀ ନୁହେଁ ସେ ଜାଣିଛି ମୋର ଗୋଟେ ମାଗିବା ଧର ଆଉ ତୁମେ ଯଦି ଭଗବାନ ହବା ପାଇଁ ଚାହୁଁଛ ଓଲଟା ଓଲଟା କଥା ବଡ ହବା ପାଇଁ ଚାହୁଁଛ ମାନେ ତୁମେ ମାଗାମାଗି କରିବନି ମନ ଦୁଃଖ ଯେ ମୁଁ ବଡ ହବାକୁ ଚାହେଁ ଆମେ ତ ମାଗିବା କାମ ଆଉ ଭଗବାନ କଣ ମାଗିବା କୃପାଟା ମାଗିବା ଜୀବନ ସାରା ମାଗିବାର ଅଛି କରା ହବ କଣ ହବ ଭଗବାନ ପାଖରୁ ମାଗିବାର ଅଛି ଜୀବନ ସାରା ତ ମାଗିବାର ଅଛି ଦୁଃଖ କଣ କରିବାର ଅଛି କେତେବେଳେ ତାଙ୍କର ବଡ ଲୋକ ତାଙ୍କ ଯେତେବେଳେ ଇଚ୍ଛା ହବ ଦେବେ ନଦେବେ କଣ ମାଗିବା ତାଙ୍କୁ ତ ମାଗିବା ଆଉ କାହାକୁ ମାଗିବାର ଅଛି ଭଗବାନ ହସିଦେଲେ କହିଲେ ଦେଖ ଅଜ୍ଞାନ ବିପ୍ରତି କ୍ରୋଧ କରିବା ଅନୁଚିତ ଆଉ ବି ଭିକାରୀ ବି ଦୁଃଖ କରିବା ଅନୁଚିତ କେବେ ମନ ଦୁଃଖ କରିବନି ମାଗିବ ଆମେ ଯାଚକ ମାଜ୍ଞାପୟତ୍ୟ ପତ୍ନୀ ସଂକର୍ଷଣାମାଗତମ ଦାସ୍ୟନ୍ତି କାମୟନ କାମୟନାରଣମ୍ବ ସ୍ନିଗ୍ଧାମର୍ୟୁଷିତା ଧିଆ ମାମ ଆଗତମେବ ଜ୍ଞାପୟତୁ ମତ ବୁଭକ୍ଷିତମ ବୁଭକ୍ଷା ଆଲକ୍ଷ୍ୟମ ମତ ଦୁଃଖ ଶ୍ରବଣସ୍ୟ ସଦୈବ ତତ୍ ଅତି ସନ୍ତାପକମ ତତ୍ ପତ୍ନୀ ପତିମାନଙ୍କ ପାଖକୁ ତ ପଠେଇଲେ ପତିମାନେ ତ ହଁ ନା କହିଲେ ନାହିଁ ଭଗବାନ ବର୍ତ୍ତମାନ ପ୍ରଥମେ କାହିଁକି ପତିମାନଙ୍କ ପାଖକୁ ପଠେଇଥିଲେ ପ୍ରଥମେ ପ୍ରଥମ ଦିନ ବିଶ୍ୱନାଥ ଚକ୍ରଠାକୁ କହୁଥିଲେ କି ଯଦି ସଦ୍ବ୍ରାହ୍ମଣ ହେଇଥାଏ ବିଦ୍ୟା ତପ ଧର୍ମରେ ପ୍ରବୀଣ ହେଇଥାଏ କିନ୍ତୁ ତା ପାଖରେ ଭକ୍ତି ଯଦି ନଥାଏ ସେଠି ମୋର କୃପା ନାହିଁ ଭଗବାନ ଦେଖିଦେଲେ ବ୍ରାହ୍ମଣ ଦେଖ ଯଜ୍ଞ କରୁଛନ୍ତି ସଦାଚାରୀ ବ୍ରାହ୍ମଣ ସବୁକିଛି କିନ୍ତୁ ମୋର କୃପା ନାହିଁ ବୁଝିପାରିଲେ ତାଙ୍କ ପତ୍ନୀ ପାଖକୁ ଯାଅ କାହା ପାଖକୁ ବ୍ରାହ୍ମଣ ଯଜ୍ଞ ପତ୍ନୀ ମାନଙ୍କ ପାଖକୁ ଯଜ୍ଞ ପତ୍ନୀ ତାଙ୍କୁ ଆସେ ବ୍ରାହ୍ମଣୀ ମାନଙ୍କ ପାଖକୁ ଯା ଏମାନେ ଆଶ୍ଚର୍ଯ୍ୟ ହେଲେ କୋଉମାନେ ସଖାମାନେ କେମିତି ବ୍ରାହ୍ମଣ ମାନଙ୍କ ପାଖକୁ ଯିବୁ ଏ ବ୍ରାହ୍ମଣୀ ତାଙ୍କ ପତିଟା ମନା କରୁଛନ୍ତି ପତ୍ନୀ ପାଖକୁ ଯିବୁ ଭଗବାନ କିନ୍ତୁ ନିଜେ କହୁଛନ୍ତି ତାଙ୍କୁ ମାଗିବାକୁ ପଡ଼ିଲା ତାଙ୍କୁ ମାଗିବାକୁ ପଡ଼ିବ ସେ କଥା କହିଲେ ମମ ଆଗତମ ଏବେ ଜ୍ଞାପୟତ ନ ତ ବୁଭୁକ୍ଷିତ ବୁଭୁକ୍ଷମ ଆଲକ୍ଷ୍ୟମ ଦୁଃଖ ଶ୍ରବଣ ସେ ସଦୈବ ତ ଅତି ସନ୍ତାପକ ଦେଖ ଆଙ୍କୁ ଯାଇକି କହିଲ କଣ କହିଲ ଆମ କୃଷ୍ଣ ଆଉ ରାମ କ୍ଷିଦିତ କି ତାଙ୍କ ପତ୍ନୀ ମାନଙ୍କୁ ଏବେ କଥା କହିବେ କହିଲା ମାନେ ସେ ଶୁଣିଲା ମୁଁ ଦୁଃଖ କରେ ଭଗବାନ ଜାଣନ୍ତି କାହା ଅନ୍ତର କି କଣ ଆମେ ଗୋଟେ ଲୌକିକ ଦୃଷ୍ଟିରୁ ସମସ୍ତଙ୍କୁ ବିଚାର କରୁଛେ ଇଏ ଏତେ ବଡ ସାଧୁ ଇଏ ଏମିତି ହେଇଥିବ ସେ ସେ ଗୋଟେ ବ୍ୟବହାର ଦେଖିକି ସାଧୁର ଲକ୍ଷଣ ରହିଛି ସବୁ ଲକ୍ଷଣଟାକୁ ଗୋଟେ ଦିନରେ ଭଗବାନ ଚାହିଁଲେ ପରିବର୍ତ୍ତନ କରିଦେବେ, ଯିଏ ଯିଏ ପୂର୍ଣ୍ଣ ଶରଣାଗତ ହେଇଗଲା। ସେଥିପାଇଁ ଆମେ କାହା ବିଷୟରେ କିଛି ଆଲୋଚନା କରିକି ସମାଲୋଚନା କରିକି କିଛି ପାରିବେ। ଦୂରାଚାର ତ ଦେଖୁଛେ, ଦୂରାଚାର ତ ଦେଖିଲେ ଆମେ ନିରବ ପଳେଇ ଆସିବା, କିନ୍ତୁ କିଏ କେତେ ଶରଣାଗତ, କାହାର କେତେ ଭକ୍ତି ରହିଛି କଣ ରହିଛି, ନା କେବଳ କୃଷ୍ଣଙ୍କୁ ହିଁ ଜଣା, ବା କୃଷ୍ଣଙ୍କୁ ଗୋଟେ ଜୀବକୁ ପରିବର୍ତ୍ତନ କରିବା ପାଇଁ, ବା କୃଷ୍ଣ ଗୋଟେ ଜୀବକୁ କିଛି ପ୍ରଦାନ କରିବା ପାଇଁ, କୃପା କରିବା ପାଇଁ ବେଶ ସମୟ ଲାଗିବ। ଗୋଟେ ଧନୀ ଲୋକ ଗୋଟେ କୋଟିପତି, ଗୋଟେ ଗୋଟେ ଗରିବ ଲୋକକୁ ଧନୀ କରିବା ପାଇଁ କେତେ ସମୟ ଲାଗିବ? ଦଶ ଲକ୍ଷ ଦେଇଦେଲେ ଗୋଟେ ଗୋଟେ ଦିନରେ, ଗୋଟେ ଗୋଟେ ସେକେଣ୍ଡ, ଗୋଟେ ଚେକ୍ ମାରିଦେଲା, ଗୋଟେ ଗୋଟେ ଚେକ୍ ମାରିଦେଲେ ତାର ଜୀବନ ବଦଳିଛି। ଆଉ ଗରିବ ଯଦି ନିଜେ ଚାହିଁବ କୋଟିପତି ହେବା ପାଇଁ, ତାକୁ ଯେମିତିକା ଅସମ୍ଭବ ଗୋଟେ ଜିନିଷ, ସେଭଳି ଆମେ ଆମ ଜୀବନଟାକୁ ବଦଳାଇବାଟା ଅସମ୍ଭବ ଜିନିଷ। ଆଉ ସେଭଳି ଭିକାରି ଯେମିତି କରେ, ଭିକାରି କେବେ ନିବେ ଭିକ୍ଷୁ କେବେ ମନ ଦୁଃଖ କରିବନି ବା ଭାଙ୍ଗି ପଡ଼ିବନି, ଦୁଃଖିତ ହବ, ସେଭଳି ଆମେ ସବୁବେଳେ ଜୀବନ ସାରା ଭାଙ୍ଗି ଆସୁଛେ। କିନ୍ତୁ ଭଗବାନ ଜାଣନ୍ତି କାହାର କେଉଁ ସ୍ଥିତି, କାହାର କେଉଁ ସ୍ଥିତି କେବଳ ପ୍ରଭୁ ଜାଣନ୍ତି। ଜଣେ କହିବେ ତାଙ୍କ ମୋତେ ଠକିଯିବି, କାହାର କେଉଁ ସ୍ଥିତି ମୁଁ କେମିତି ଜାଣିବି, ନା ତୁମେ ଠକି ପାରିବେ, ତୁମର କଣଟା ଦରକାର, ତୁମେ ଯଦି ନିର୍ମଳ, ତୁମେ ଯଦି, ଆମେ ଅନ୍ୟର ଯୋଗ୍ୟତା ଦେଖୁଛେ ଅଯୋଗ୍ୟତା ଦେଖୁଛେ, ଦୁଇଟା ଦେଖୁଛେ ନା, କ'ଣ କିଏ ଖାଲି ଯୋଗ୍ୟତା ଦେଖୁଛି କି? ଗୋଟେ ଗୋଟେ ବଧ ଯିବ, ସେ କେବେ ଗୋଟେ ଶୁଦ୍ଧ ଭକ୍ତ ପାଖରେ ବି ଯୋଗ୍ୟତା ଦେଖିବ, ଗୁଣ ଦେଖିବ, ତାପରେ ସେଠି ଦୋଷ ଦେଖିବନି। ଯଦି ବହୁତ ଉନ୍ନତ ଜ୍ଞାନ ହେଇଦେବି, ସେ କଣ କରିବ, ଆଉ ଗୋଟେ କାମ କରିବ। ପ୍ରବଦ ଏଇଟା କହିଛନ୍ତି ଗୋସ୍ୱାମୀମାନେ, ପ୍ରବଦ ଏଇଟା କହିଛନ୍ତି, ପ୍ରବଦ କହିଛନ୍ତି ଷୋଳମାଳା ଜପ କରିବା ପାଇଁ, ଗୋସ୍ୱାମୀମାନେ ସବୁ ଚଷଠିମାଳା ଲକ୍ଷ୍ମୀମାଳା ଆହୁରି ଅଧିକ ଜପ ଜପ କରୁଥିଲେ। ତ ତୁମେ କଣ କଲ ବର୍ତ୍ତମାନ, ଏଠି ଦୋଷଟାକୁ ତୁମେ କହୁନ, ଅନ୍ତର ଭିତରେ ତୁମେ କଣ କଲ, ସେ ଦୋଷଟାକୁ ଭାବରେ ତୁମେ ଗ୍ରହଣ କରୁନଛ ସମାଜ, ସେଟାକୁ ତୁମେ ସ୍ଥାନ ଦେଇପାରୁନ, ଅର୍ଥାତ୍ ଆଚାର୍ଯ୍ୟଙ୍କ ପ୍ରଶ୍ନକୁ ତୁମେ ସ୍ଥାନ ଦେଇପାରୁନ। ସବୁବେଳେ ଏଟା ରହିବ, ଗୋଟେ ବଧ ଜୀବନ ସବୁବେଳେ ସେ ଯୋଗ୍ୟତାର ସବୁବେଳେ ଦେଖିବା ପାଇଁ ଚେଷ୍ଟା କର, ଦୋଷ ଗୁଣକୁ ଦେଖିବା ପାଇଁ ଚେଷ୍ଟା କର, ଏଟା ଆମର କିଛି ଆବଶ୍ୟକ ନାହିଁ। କାହାର କେଉଁ ସ୍ଥିତି ଯଦି ଆମେ ଜାଣିବା ପାଇଁ ଚାହିଁବା, ଶାସ୍ତ୍ର ଖେଳିଲେ ପାଇବନି, କୌଣସି ଜିନିଷ ପାରିବ, ଭକ୍ତିଟା କୃଷିକତା କରୁଛନ୍ତି, ତୁମେ କିଛି ସେଟା ଚେଷ୍ଟା କର, ତୁମେ ଆଗେ ଚେଷ୍ଟା କର ମୋର ଯୋଗ୍ୟତାଟା କ'ଣ। ଜଣେ ନିଜର ଯୋଗ୍ୟତା ଯଦି ନିଜେ ଜାଣିଦେବ, ତୁମକୁ ଭଗବାନ ଯୋଗ୍ୟ ଭକ୍ତି ପଠାଇଦେବେ। ତୁମେ ଯଦି ଭଲ ହେଇଗଲ, ତୁମେ ତୁମ ଅନ୍ତରଟାକୁ ନିର୍ମଳ କର, ତୁମ ପାଖକୁ ଠିକ ଲୋକ, ତୁମେ ଯେତେବେଳେ ଅନ୍ତର ନିର୍ମଳ କଲ, ତୁମର ଭଗବାନ ତୁମକୁ ଠକେଇବେ କି? ତୁମେ ଯଦି ଠିକ ହେଇଗଲ, ଭଗବାନ ତୁମକୁ କାହିଁକି ଠକେଇ ହେଉଛି? ଯାହାର ଅନ୍ତର ନିର୍ମଳ ଅଛି, ତାକୁ ଭଗବାନ କାହିଁକି ଠକକୁ ପଠେଇବେ? ସେଟା ସଂଯୋଗ ହବନି କେବେ, ପରମାତ୍ମା ସେ ହୃଦୟରେ ଅଛନ୍ତି ନା, ଆମର ସ୍ଥିତିରେ ଆମେ ଠିକ ରଖିବା ଦରକାର। ଭଗବାନ କେବଳ ଜାଣନ୍ତି କି କାହାର କ'ଣ ସ୍ଥିତି, ଆଉ କେହି କୌଣସି ଜୀବକୁ ଠିକ ଠିକ ଭାବରେ ଜଣା ନାହିଁ, କୌଣସି ଜୀବକୁ କାହାର ସ୍ଥିତି ବିଷୟରେ ଠିକ ଠିକ ଭାବରେ ଜଣା ନାହିଁ। ଦୂରାଚାର ତ ଯେମିତି ଗୋଟେ ଜଣେ ଗୋଟେ ଭକ୍ତ ଦୂରାଚାର ତ ତାର ଗୋଟେ ଦୂରାଚାରୀ କାର୍ଯ୍ୟ କଲା, ଭୁଲ କାର୍ଯ୍ୟ କରିଦେଲା, କୌଣସି ପ୍ରମାଦ ବଶତଃ ବା ଇନ୍ଦିରା ରାସ ବଶତଃ ଗୋଟେ ଭୁଲ କାର୍ଯ୍ୟ କରିଦେଲା, ତାକୁ ଆମେ ସମାଲୋଚନା ବହୁତ କଲେ, ବହୁତ ସମାଲୋଚନା ଆଲୋଚନା, ସେ ପ୍ରବାଦ ସେ ଗୋଟେ ସେ ଗପ କୁହନ୍ତି କି କ'ଣ, ସେ ଦୁଇ ଜଣ ସାଧୁ ଆସିଥିଲେ, ସାଧୁ ଆସିଲା ବେଳେ ସେ ସ୍ତ୍ରୀ ଲୋକଟା ନା କ'ଣ କହିଲା, ଆଜ୍ଞା ନଦୀଟା ମୁଁ ନଦୀଟା ଟିକେ ପାର କରିଦେବି। ତା ଭିତରେ ଜଣେ କହିଲେ ନା ମୁଁ ବ୍ରହ୍ମଚାରୀ, ମୁଁ ବାବାଜୀ ହେଇଛି, ମୁଁ କିନ୍ତୁ ତୋ ସ୍ତ୍ରୀଟାକୁ କାନ୍ଧରେ ବସେଇକି ନେବି। ଆଉ ଜଣେ ତାକୁ କାନ୍ଧରେ ବସେଇକି ତାକୁ ପାର କରିଦେଲା, ଏହା ନା କାନ୍ଧରେ ପାର କରିଦେଲା, ପାର କରିଦେଲା, ସିଏ ତାକୁ ପାର କରେଇବା ଲୋକ ତାର ସ୍ତ୍ରୀଟାକୁ ବସେଇକି ପାର କରିଦେଲା, ତା ମୁଣ୍ଡରେ ସ୍ତ୍ରୀ କଥା ନାହିଁ, କିନ୍ତୁ ତା ସାଙ୍ଗ ଯିଏ ଥିଲା ସିଏ ସବୁବେଳେ ଗାଇକି ବୁଲ, ଦେଖ ସ୍ତ୍ରୀଟାକୁ କାନ୍ଧରେ ବସେଇକି ବୁଲେଇଲା, କାନ୍ଧ ନଈରେ ପାର କଲା। ଆରେ ତୁ ତ ସିଏ ସ୍ତ୍ରୀ ଚିନ୍ତା କଲା କେତେ ସମୟ, ନଦୀ ପାର ସିଏ ଚିନ୍ତା ବି କରିଦେଇ, ସ୍ତ୍ରୀଟାକୁ କେବଳ ତା କାନ୍ଧରେ ବସେଇ ପାର କରିଦେଇଛି, ସାହାଯ୍ୟ କରିଦେଇଛି, କେତେ ମିନିଟ 10 ମିନିଟ, କିନ୍ତୁ ଜୀବନ ସାରା ଏଇଟା ମୁଣ୍ଡ ରଖି ଗପିଲୁ, ତାହେଲେ କାହା ମୁଣ୍ଡରେ ସ୍ତ୍ରୀ ରହିଲା, କାହା ମୁଣ୍ଡରେ ସ୍ତ୍ରୀ ରହିଲା, ତୋ ମୁଣ୍ଡରେ ସେ। ଆମେ ଯଦି ଦୋଷ ଗୁଣର ଚିନ୍ତା ବିଚାର ଏଗୁଡ଼ା ସବୁ କରୁଛେ ନା, ସେ ଦୂରାଚାରିତ୍ର ପ୍ରକାଶ ପାଇଲା ଜଣଙ୍କର, ଆରେ ତା ଦୂରାଚାରି ସେ ଭୁଲ କାମଟା କରିଦେବା, ସେ କେତେ ଅନୁତାପ କରୁଛି କୋଉଟା ତାକୁ ଜଣା, ତା ଭିତରେ ତା ସଦନ ହେଇଗଲା, ତାକୁ ଭଗବାନ କ୍ଷମା କରିଦେଲେ, କିନ୍ତୁ ଆମେ କଣ କରୁଛେ, ତା ଦୋଷଟାକୁ ପ୍ରକାଶ କରୁଛେ। ସେଥିରେ କାହାର କେଉଁ ସ୍ଥିତି, ଭକ୍ତି ଠାକୁରଙ୍କୁ ଜଣେ ପ୍ରଶ୍ନ କଲେ ସାଧୁ ଇଣ୍ଡିଆରେ, ଆଜ୍ଞା ଆମେ ଦେଖୁଛୁ ବହୁତ ଲୋକ ମଠ ଛାଡ଼ିକି ପଳେଇ ଯାଇ ବିବାହ ହେଇଯାଉଛନ୍ତି, ସେ ସମୟରେ ବେଶୀ କହୁଛନ୍ତି
ପଢା ଛାଡ଼ି ଦେଉଛନ୍ତି, ସେମାନେ ବୈବାହିକ ଜୀବନ କରୁଛନ୍ତି, ଏଇଟା ସବୁ ପତନ ଆବଶ୍ୟକ ନାହିଁ ନା? ମୋ ଦୃଷ୍ଟିରେ ସେମାନେ ମହା ସାଙ୍ଗେ କରିଥିଲେ ନା କାହିଁ ନା? ଯଦି ସେମାନେ ମଠରେ ରହିଥାନ୍ତେ ତାଙ୍କ ଦୁର୍ବଳତାଟା ଗୋଟେ ଭୁଲ କାମ କରିଥାନ୍ତେ, ଏଭଳି ସେମାନେ ଗୋଟେ ସଚଟ କାମ କଲେ, ଏଭଳି ବୈବାହିକ ଜୀବନ ରହିଲେ। ଯଦି କୃତ୍ରିମ ଭାବରେ ସେ ମଠରେ ରହିଥାନ୍ତେ, ଯଦି ଦୂରଚାରୀ କାମ କରିଥାନ୍ତେ, ତାହେଲେ କ'ଣ ହେଇଥାନ୍ତା? ନରକକୁ ଯାଇଥାନ୍ତେ। ଏଭଳି ତ ନରକରୁ ବଞ୍ଚିଗଲେ କେତେ କ'ଣ ହେବ? ଭଜନ କରୁଛନ୍ତି ଗୋଟେ ମହତ ଦୃଷ୍ଟିରେ ତୁମେ ଯଦି ଚିନ୍ତା କରିବ, ତାହେଲେ ତୁମେ କାହାର କିଛି ଜିନିଷ ଦେଖିବନି। ଯେ ଯାହା କରୁଛି ଈଶ୍ୱରଙ୍କ ପ୍ରେରଣାରେ କରିଛ, ତାର ସ୍ଥିତି ସେ ତାକୁ ଭଗବାନ ସେମିତି ବୁଝିଦେବେ। ମହତ ଆମେ ଆମେ ଭଗବାନ ପାଖକୁ ଯିବା ମହତ୍ତମ ସ୍ଥିତିକି ଯିବାକୁ ପଡିବ। ମହତ ହେଲେ ଚଳିବନି, ମହତ ମହତ୍ତର ମହତ୍ତମ ଭଗବାନ ପାଖରେ ଜଣେ ମହତ୍ତମ, ସେ ଟିକିଏ ଗୁଣକୁ ବହୁତ ଭରି ପ୍ରଶଂସା କର, ଦୋଷ ଟୋଟାଲ ଚାହାନ୍ତି। ଭଗବାନଙ୍କର ପାଖରେ ଯେଉଁମାନେ ଅଛନ୍ତି ସେ ସେମିତି, କିନ୍ତୁ ଏ ଜଗତଟାକୁ ଏମିତି କଳି ତିଆରି କରିଦେଇଛି, ଏମିତି ବର୍ତ୍ତମାନ ଆଜିକାଲି ଯାହା କହନ୍ତି ଭକ୍ତ ସମାଜକୁ, ଭକ୍ତ ଭକ୍ତ ସମାଜକୁ ଭକ୍ତମାନେ ଆସୁଛନ୍ତି, ପୁଣି ଇଚ୍ଛା ନଥିଲେ ତୁମେ ସେମାନଙ୍କୁ ଦୋଷ ଦେଖିବା ପାଇଁ ବାଧ୍ୟ ହେବ। ଏତେ ଷ୍ଟାଣ୍ଡାର୍ଡ ଆମର କମିଗଲା, ପୂର୍ବରୁ ଏମିତି ନଥିଲା, ପୂର୍ବରୁ ବହୁତ ରେଗୁଲେଟିଭ୍ ଲୋକ ଥିଲେ, କାରଣ ଆଟଲିଷ୍ଟ ସେମାନେ ଏଟିକେଟ୍ ଗୁଡ଼ା ଜାଣିଥିଲେ, ସଦାଚାର ଗୁଡ଼ା ଜାଣିଥିଲେ ନା, ସେଥିପାଇଁ ସଦାଚାର ଯେହେତୁ ସଦାଚାର ସମ୍ପନ୍ନ ଲୋକ ଥିଲେ, ଅପରାଧର ବେଶୀ ହଉନଥିଲା। ତାହା ଗୋଟେ ସବୁବେଳେ କହିବାକୁ ଶିଖିବା ପଡ଼ୁଥିଲା, ଏମିତି କଥା କୁହନି, ଏତେ ଜୋର କଥା କୁହନି, ଏମିତି କରନି, ଖାଅନି, ଏମିତି ଚାଲନି, ତାହେଲେ କହିବାକୁ ପଡ଼ୁନଥିଲା। ଜାଣିଥିଲେ ବର୍ତ୍ତମାନ ତ ବହୁତ କିଛି ବଦଳିଗଲା, ଆଉ କାହାକୁ ବି ଦୋଷ ଦେଇପାରିବେନି ଆମେ ଏଥିରେ, କାହାର ଦୋଷ ନାହିଁ, ସମାଜର ତ ସଂସ୍କାର ନାହିଁ, କଳିଯୁଗ କ'ଣ କାହାକୁ କହିବେ? ସେଥିପାଇଁ ଏଇ କଥା ସେ କହୁଛନ୍ତି। ମୁଁ ଏକଥାରେ ଆମେ ଏକଥାରେ ଆଲୋଚନା କରୁଥିଲେ, ଭଗବାନ କହିଲେ ଦେଖ ତୁମେ ତାଙ୍କର ସ୍ୱାମୀମାନଙ୍କୁ, କାରଣ ଏମାନେ ଆଶ୍ଚର୍ଯ୍ୟ ହେଲେ, ଆମକୁ ପୁଣି ପଠାଉଛ କାହା ପାଖକୁ? ତାଙ୍କର ଏଇ ପତ୍ନୀମାନଙ୍କ ପାଖକୁ। ସ୍ୱାମୀମାନେ ଏତେବେଳେ ଯଜ୍ଞ କରିକି ବ୍ରାହ୍ମଣ ହେଇକି ସେମାନେ ଦେଲେନି, ସ୍ତ୍ରୀ ଲୋକମାନେ କମ୍ ବୁଦ୍ଧି ସମ୍ପନ୍ନ, ଆଗର ବୁଦ୍ଧି ଏଇଟା, ସେମାନେ କ'ଣ ଗୋଟେ ବୁଝିପାରିବେ? ସେମାନେ ଦେବେ ଖାଇବା ପାଇଁ, ବୁଝନ୍ତି ଦେବେ, ହେଲାରେ ତାଙ୍କୁ ମାଗିବାକୁ ପଡ଼ିଲା, କିନ୍ତୁ ଯଜ୍ଞପତ୍ନୀମାନଙ୍କୁ, ତାଙ୍କର ସ୍ତ୍ରୀମାନଙ୍କୁ ମାଗିବାକୁ ପଡ଼ିବ। ମାଗିବା କଥା ଯଦି କହିଦେବ, କେବେ କହିବନି ଯେ ଆମେ ସରି, ତାଙ୍କୁ କ୍ଷୁଦା ବୋଲି କହିଲ, ରାମକୃଷ୍ଣ କ୍ଷୁଦାରେ ଅଛନ୍ତି, ଆମକୁ କେବେ କହିବନି, କହିଲେ ମାନେ ମହା ଦୁଃଖ ପାଇ କୁହନି। ଏଇ କଥାରେ ପଡ଼ିଥିଲା, ପ୍ରଭୁ ହିଁ ଜାଣନ୍ତି କାହାର କେଉଁ ସ୍ଥିତି, ସେ ନାରୀ ତ କିଏ ଚିନ୍ତିଲେ? ଭଗବାନ ଚିହ୍ନିଲେ ସମସ୍ତେ। ନନୁ ତଦ ବୁଭୁକ୍ଷ ଜ୍ଞାପନ ବିନା କଥମ ଅର୍ଣ୍ଣ ତା ଦାସନ୍ତି। ଆମେ ଯିବୁ ନା, ଆପଣ କହୁଛନ୍ତି ତା କହିବନି, ଆମେ ଭୋକିଲା ଅଛୁ, ଆମେ ଯଦି ଭୋକିଲା ଅଛୁ, ରାମକୃଷ୍ଣ ଭୋକିଲା ଅଛୁ, ଏଇଟା ଯଦି ନ କହିବୁ ସେ ଦେବ କେମିତି? ଭୋକିଲା ବୋଲି କହିଲେ ତ କିଏ ଅର୍ଣ୍ଣ ଦେବେ? କୃଷ୍ଣ କହୁଛନ୍ତି ନାହିଁ, ସେମାନେ ସେମିତି ନୁହଁ। ଏଇ କ'ଣ ହେଲା, ସିଏ ରହିଲେ ବିଧିରେ, ଇଏ ରହିଲେ ଏତିକି ହେଲା ଡିଫରେନ୍ସ। ବିଧି ଲୋକକୁ ଦେଖ କେତେ ବିଧି ତାକୁ ଦେଖିଲେ, ସେମାନେ କେତେ ବୁଝେଇଲେ ଏଇ ଯଜ୍ଞରେ ଏମିତି କରିହବ, ଏଟା ଏମିତି କରିହବ, ଆମେ ବିଭୋଗ କହୁ, ତୁମେ ଯଜ୍ଞ କରୁଥିଲେ ବି ଦୋଷ ହବନି, ଆମେ ଆମକୁ ଚିନ୍ତା ଲାଗୁଛି। ସେ ବିଧି ମାନିଲେ, ସେ ବିଧି ଇଏ ଗୋଟେ ବିଧି ଦେଖିଲେ, ଏମାନେ ଯୋଉ ବିଧିରେ ଥିଲେ ସଖାମାନେ ବି ବିଧି ଦେଖେ, ବର୍ତ୍ତମାନ ଇଏ ବିଧି କାଟିକି ପଳାଇଛି, ପ୍ରୀତି ଅଛି ବିଧି କାଟିକି ପଳାଇଛି, ଏତେ ଶୀଘ୍ର ରୋଷେଇ କରିବେ କ'ଣ ସାଙ୍ଗେ ସାଙ୍ଗେ ରୋଷେଇ, ଆଚ୍ଛା କ'ଣ ସଖାମାନେ ଠିଆ ହେଇକି ରହିବେ ଦୁଇ ତିନି ଘଣ୍ଟା ରୋଷେଇ କରିବେ ନା କ'ଣ? ଚାରି ପ୍ରକାର ସେ ଆସିବ ନା, କାଲି ଆଡ଼କୁ ଆସିବ, ଚତୁର୍ବେଦ ଜିନିଷ ଧରିକି ଆସିବ, ଚର୍ବ୍ୟ ଚାଷ ଦେହ ପେୟ, ଏତେ ଶୀଘ୍ର ସ୍ତ୍ରୀ କେମିତି ରୋଷେଇ କରିଦେଲେ? ଗୋଟେ ମିନିମମ୍ ରୋଷେଇ କରିବା ପାଇଁ କେତେ ସମୟ ଲାଗିବ? ଗୋଟେ ଘଣ୍ଟା ଲାଗିବ ନା, ଚାରିଟା ଚାରି ପ୍ରକାର ଆଇଟମ୍ ବିଭିନ୍ନ ବିଭିନ୍ନ ପ୍ରକାର, ଦୁଇ ଘଣ୍ଟା ତିନି ଘଣ୍ଟା ଲାଗିବ ନା, ସକାଳ ଘଣ୍ଟା ଦୁଇ ଘଣ୍ଟା ଅପେକ୍ଷା କରିଥିବେ, ତା ସନ୍ଧ୍ୟା ହେଇଯିବ କି ନାହିଁ? ମଥୁରାକୁ ଯାଇଛନ୍ତି, ପୁଣି ଫେରିବେ ଗୋଚାର ସ୍ଥାନକୁ, ପୁଣି କୃଷ୍ଣ ଗୋଚାରକୁ ଫେରିବେ, ଏତେ ଶୀଘ୍ର କେମିତି ରୋଷେଇ କର? ତମେ ଯାହା ରୋଷେଇ କରିଥିଲେ ସବୁ ସେ ଯଜ୍ଞ ପାଇଁ ରୋଷେଇ କରିଥିଲେ, ଏଥିରେ ଜଣାପଡ଼ୁଛି, ଅନୁମାନ କଣ, ମୁଁ ଯାହା ଭାବୁଛି କହିପାରିବିନି, କିନ୍ତୁ ଏଥିରେ ସ୍ପଷ୍ଟ ଜଣାପଡ଼ୁଛି, ଏତେ ଶୀଘ୍ର କେମିତି ରୋଷେଇ କରିବେ? ନହେଲେ ଡେରି ହେଇଯିବନି କି? ଦୁଇ ଘଣ୍ଟା ପରେ ଆସିଲେ କୃଷ୍ଣ ମୋତେ ଗୋଚନା କରି ଫେରିବେ ନା ନାହିଁ, ଅଲଗା ବନକୁ ଯିବେ କି ନାହିଁ? ନା ସକାଳ ସକାଳ ଆସିକି ସୁଦାମ ସୁବଳ କହିଛନ୍ତି ଆମ ଭୋଗ ଲାଗୁଛି ବୋଲି, ପୁଣି ରାବଣ ପାଖକୁ ଯାଇଛନ୍ତି, ରାବଣ ପାଖରୁ ଫେରିଛନ୍ତି, ପୁଣି ଯାଇଛନ୍ତି ତାଙ୍କର ପତ୍ନୀମାନଙ୍କ ପାଖକୁ, ଦୁଇ ତିନି ଘଣ୍ଟା କ'ଣ ଅପେକ୍ଷା କରିକି ଆସିଛନ୍ତି? ସେ ଯାହା ରୋଷେଇ କରୁଥିଲେ ଯଜ୍ଞ ଦେବତାମାନଙ୍କ ପାଇଁ, ସବୁ କହିଲେ ନାଇଁ ନାଇଁ ଚାଲ କୃଷ୍ଣଙ୍କୁ ଦିଆହବ, କହିଲେ ଆଚ୍ଛା ସେ ଭୋକିଲା ବୋଲି ନ କହିଲେ ଆମେ କ'ଣ ଅର୍ଣ୍ଣ ଦେବେ? କହିଲେ ତାଙ୍କୁ କହିବାକୁ ପଡିବ ନା, କାହିଁକି କହିବାକୁ ପଡିବ? ଚକ୍ରବର୍ତ୍ତୀ କହୁଛନ୍ତି
ବୋ ଜୁସ୍ମା ଭ୍ୟୋ ମତେ ସମ୍ବନ୍ଧ ଆମେ ଯାହା ପୂର୍ବରୁ କହୁଥିଲେ ଦେଖିଲି ଚାରିଆ ବୋ ଜୁସ୍ମ ଭ୍ୟୋ ମତ ସମ୍ବନ୍ଧ ନେଇବ ଜୁସ୍ମ ମୁଖ୍ୟ ଦର୍ଶନ ହେଇବ ଦାସ କହିବା କିଛି ଆବଶ୍ୟକ ନାହିଁ ଭକ୍ତିରେ ସବୁ ଜିନିଷ ସବୁ ସବୁବେଳେ ଗୋଟେ ଜୀବନ ସାରା ଗୁରୁ ୱାଟର 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 ହଉଥିବ ଏସବୁ ନାହିଁ କହିବାର ଜିନିଷ ନାହିଁ ସେ ସମ୍ବନ୍ଧ ଜିନିଷ ଖୋଲି କହିବ ଏଇଟା କର ସେଇଟା କର ଜୀବନ ସାରା ଝାଡ଼ ମାରରେ ବାସନ ମାଜରେ ରୋଷେଇ କର ଜୀବନ ସାରା କହିବାକୁ ପଡିବ କି କା ଘରେ ତା ସ୍ତ୍ରୀ ତା ଛୁଆକୁ କହୁଛି ଏଟା କର ବୋଲି ସକାଳ ଉଠିଲା ମାନେ ସ୍ତ୍ରୀ ତାର ତା କାମ ଲାଗିବ ତା ପ୍ରୀତି ଅଛି ନା ମୋ ପିଲା ମୋ ରୋଷେଇ ନକଲ ମୋ ପିଲାଟା ପଚାରିବ ମୋ ସ୍ୱାମୀକୁ ପଚାରିବ ପ୍ରୀତି ଜିନିଷ ସମ୍ବନ୍ଧ ଜୁଷ୍ମ ବ୍ୟୁମତ ସମ୍ବନ୍ଧ ନେଇବ ଆସିଛନ୍ତି କିଛି କହିବା ଦରକାର କିଛି ନ କହିଲେ ଅର୍ଣ୍ଣ କେମିତି ମିଳିବ ଭୋକି ବୋଲି ଜାଣିବେ କେମିତି ଭୋକିଲା ଅଛି ବୋଲି କେମିତି ଜାଣିବେ ନା ମୋ ସମ୍ବନ୍ଧରେ ମୋ ସମ୍ବନ୍ଧରେ ତୁମେ ଖାଲି ମୋ ନାଁଟା କହିବ ଆଉ କହିବନି ଯେ ମୁଁ ଭୋକିଲା ଅଛି ବୋଲି ତୁମକୁ ଦେଇଦେବି ହେଲେ ଆପଣ ସମ୍ବନ୍ଧରେ କେମିତି ଦେଇଦେବେ କେମିତି ଜାଣିବା ଭୋକିଲା ଅଛି ବୋଲି ଖାଲି ପାଣି ଫାଣି ପିଇକି ଆମକୁ ଜୁସ୍ କ'ଣ କରିବ ପଣା ଫଣା କରିକି ପଠେଇଦେବି କହିଲେ ନା ଭୋକ୍ଷ ଦର୍ଶନ ତୁମକୁ ଦେଖିକି ଜାଣିଦେବେ ଏଇ ଭୋକିଲା ବୋଲି ମୋ ସମ୍ବନ୍ଧ ନା କିଏ ଆସୁଛନ୍ତି କୃଷ୍ଣଙ୍କର ସଖା ଆସୁଛନ୍ତି କୃଷ୍ଣଙ୍କର ସଖା ଆସୁଛନ୍ତି ମାନେ ସେ ଦେଖି ଜାଣିଦେବେ ଭୋକିଲା ଆସୁଛନ୍ତି ମୁଁ ସୁଖୀ ହେଇଛି ହଜାର ଲୋକ ଏ ଯୋଉ ତମେ ଦେଖିନଥିବ ମା ମାନେ ସବୁ କୁହନ୍ତି ଆଜିକାଲି ତମର ସବୁ କଣ ମନେ ଅଛି ନା ମୋର ସବୁ ଟିକିନିକ ମନେ ଅଛି ସେ ସ୍କୁଲକୁ ଯାଆନ୍ତି ଛୁଆମାନେ ସବୁ ଛୁଆମାନେ ସ୍କୁଲକୁ ଯିବେ ଆଇଲା ବେଳେ କେତେଲା ଖରାବେଳିଆ ଗୋଟେ କଣ ହୁଏ ଏଟା ରିସେସ ହୁଏ ନା ହେଲା ଖାଇବା ଖାଇବା ପିରିୟଡ ପଇଁଚାଳିଶ ମିନିଟ ଘଣ୍ଟେ ଦୌଡ଼ି ଦୌଡ଼ିକି ଆସିବ ଖାଇକି ଯିବ କେତେବେଳେ ସେ ଆସନ୍ତିନି ବର୍ଷା ବର୍ଷା ହେଲା ଆସିବେନି ଚାରିଟା ବେଳ ଗଲା ବେଳକୁ ମୁଁ ସବୁ ଶୁଖି ହେଇଥିବ ମା ଦେଖି ଦି କର ଦେଖ ଖାଇଲୁ କୁଆଡ଼େ ତୁମ ଭଣ୍ଡା କି ଶୁଖି ହେଇଛି ଏ ଟ୍ରେନରେ କେତେ ଲୋକ ଯାଉଛନ୍ତି କାମ ଶୁଖିଗଲା ତୁମେ କଣ କାମ ଅନୁଛି କି ଇଏ କି କାମ ଅନୁଛି କି ତୁମର ଯଦି କିଏ ରିଲେଟିଭ ଥିବ କିଏ ତୁମର କିଛି ନଥିବ ଖାଲି ତ କଣ ଖାଇଲୁ କି ତୁମ ଭଣ୍ଡା କଣ ଶୁଖି ହେଇଛି ସମ୍ବନ୍ଧରେ ଯେଉଁଠି ଥିବ ସେଠି ସବୁ ଜିନିଷ ଆସେ ସମ୍ବନ୍ଧ ନାହିଁ ତ କେତେ ଲୋକ ଦେଖ ନାହିଁ କୁଆଡ଼େ ଯାଉଛନ୍ତି କୁଆଡ଼େ ଆସୁଛନ୍ତି କିଏ ଦୁଃଖରେ ରହିଛି କାହାର ପୁଅ ମରିଗଲାଣି ତ କାହାର ଝିଅ ମରିଯାଇଛି କିଏ ମେଡିକାଲରେ ପଡ଼ୁଛି ତୁମେ କାହାକୁ ଅନୁଛୁ କି ମ୍ୟାଟର ଗଲାବେଳେ ସେ ଲୋକଟା କାହିଁକି ଦୁଃଖୀ ଯାହା ରାସ୍ତାରେ ସେ ଯାଉଛି ସମ୍ବନ୍ଧ ଦେଲେ କିଛି ନାହିଁ ସେଟା ସମ୍ବନ୍ଧ ନାହିଁ ତ ସବୁ ଫାଙ୍କି ବାଜି ଭଳିଆ ଚାଲିଥିବ ହଁ ଚାଲିଛି ଭଗବତ ସମ୍ବନ୍ଧ ଏଇ ସମ୍ବନ୍ଧ ଜାଣିବା ବହୁତ ଇମ୍ପୋର୍ଟାଣ୍ଟ କେବଳ ହରିକଥା କୀର୍ତ୍ତନ ଯୋଉ କରାଯାଉଛି ଭଗବାନ କଥା ଯୋଉ କୁହାଯାଉଛି ଭଗବାନଙ୍କ ସେବାରେ ଯୋଉ ଲଗାଯାଉଛି କେବଳ ଗୋଟେ ଜୀବର କେମିତି ସମ୍ବନ୍ଧ ଦାସ ମୁଁ ହଉଛି କୃଷ୍ଣଙ୍କର ଦାସ ଭଗବାନଙ୍କର ସେ ସମ୍ବନ୍ଧର ସ୍ଥିର ତାର ସ୍ଥିର ବୁଦ୍ଧି ହେଇଯିବ ତାର ସେଠି ଭକ୍ତିରେ ଆରମ୍ଭ ହବ ଭକ୍ତି ସେତେବେଳେ ଆରମ୍ଭ ହେଲା ଅଭିଧି ଆରମ୍ଭ ହବ ସେଠୁ ପ୍ରୀତିଟା ଧୀରେ ଧୀରେ ବଢିବ ତୁମକୁ କହିବା ଦରକାର ନା ତୁମେ ଯାଅ ମୋ ସମ୍ବନ୍ଧରେ ସେ କେବଳ ତୁମକୁ ଦର୍ଶନ କରିଦେବେ ଦର୍ଶନ କରି ଜାଣିଦେବେ ତୁମକୁ ଉଖିତ ତୁମକୁ ଦେବେ କଣ ଆଶ୍ଚର୍ଯ୍ୟ ହେଲେ ଗାଁରେ ଆଙ୍କୁ ବିଶ୍ୱାସ ଲାଗୁନଥିଲା ପତ୍ନୀମାନେ ଯୋଉ ମନା କରିଦେଲେଣି ଏ ପତ୍ନୀମାନେ ଦେବେ କିନ୍ତୁ ସରଳ ଥିଲେ ନା କାରଣ କହୁଛି ମାନେ ନିଶ୍ଚିତ ଯିବା ଗଲେ ପୁଣି ଯିବେ କେବଳ କହିବେ ରାମକୃଷ୍ଣ ଏଠି ଗାଈ ଚରୁଛନ୍ତି ଏତିକି କହିବା ମାତ୍ରେ କେମିତି ସେମାନେ ଆସିବେ ସୁଖଦେବ ସୁବର୍ଣ୍ଣନା କରିବେ ମୁଖ୍ୟ ଜିନିଷ ଗୋଟେ ସମ୍ବଳ ଆମକୁ ମନେ ରଖିବାକୁ ପଡିବ ଜୀବନରେ ସବୁଠୁ ବଡ ଷ୍ଟ୍ରଗଲିଂ ହେଲା ବା ସବୁଠୁ ବଡ କଣ ସଂଗ୍ରାମ ହେଲା ଏ ସମ୍ବନ୍ଧର ଜ୍ଞାନଟା ଆଣିବା ସମ୍ବନ୍ଧ ଜ୍ଞାନଟା ସେଇଟା ଯଦି ନ ଆସିପାରୁଛି ନା ଆଉ ଭକ୍ତି କରିବାଟା ବହୁତ ମୁସ୍କିଲ ହେଇଛି ମୋର ଭକ୍ତି ହଉ ବା ନ ହଉ କିନ୍ତୁ ମୁଁ କାହା କୃଷ୍ଣ ତ ଛାଡ଼ି ପଡ଼ିଛି ଯେମିତି ସ୍ତ୍ରୀଟା ଦୁଷ୍ଟ ହେଲେ କଣ କରିବ ଆଜିକାଲି ସେ ଛାଡ଼ି ଦଉଛନ୍ତି ଆଗରୁ କଣ କରିବ ଯାହା ବେଲେ ଭାଇ ସ୍ତ୍ରୀଟା କଣ କରିବା ଆଉ ପୁଅଟା ଦୁଷ୍ଟ ହେଲେ କଣ କରିବ ଯାହା ମୋ ପୁଅଟା କଣ କରିବ ଝିଅଟା ହଉ ପୁଅଟା ହଉ ସମ୍ବନ୍ଧଟା ନା ଭଗବାନ ତ ତା ନୁହନ୍ତି ଭଗବାନ ତ ସେ ଦୁଷ୍ଟ ନୁହନ୍ତି ନା ଦେଖ ଏତେ କଷ୍ଟ ଜଣେ ଲୋକ ସହି ନଉଛି କାହିଁକି ସମ୍ବନ୍ଧଟା ଅଛି ସମ୍ବନ୍ଧ ନ ହେଇପାରିଲେ ଶ୍ରବଣ କୀର୍ତ୍ତନ ଯାହା ଆମେ କରୁଛୁ ତା ଅର୍ଥ ରହିଲା ପ୍ରଥମେ ଏଠି ଭଗବତ ପ୍ରୀତି ଜାଗ୍ରତ କରି ଆମେ ସମ୍ବନ୍ଧ ନେଇକି ଜାଣିବା ସବୁ ସମ୍ବନ୍ଧ ତୁମର ସମ୍ବନ୍ଧେ ସବୁ ତୁମର ସମ୍ବନ୍ଧେ সবরে তোমার সম্বন্ধে সম্বন্ধ আমার মোর তোমার সঙ্গে সব সম্বন্ধ সেইটা সম্বন্ধে সবে সম্বন্ধ আমার মোর সেই সম্বন্ধে সম্বন্ধ কৃষ্ণ সম্বন্ধে গোটে গার্ডেন করিয়া গোটে পার্ক করিয়া গছ লগাইবা এটা আমার লক্ষ্য নুহে সব কৃষ্ণ সম্বন্ধে বিষয়টা নহিপারলা তাহলে সে তুমি কোন লাগিব না মুঁ এই গছ লগাইলে মরিবি এই পানি দিয়ে দিয়ে মরিবি সে যেমনি কহিলে জগন্নাথ জীবন মুঁ কোন বাইগণ গছ আউ কখারু গছ কুমড়া গছ খালি পানি দিয়ে দিকে মোটকু আসছে না কোথাও সে কোথায় দেখুছি এটা গছরে পানি দেওয়া জগন্নাথ ভাবি মানে কোথায় দেখুছ এটা অনর্থগ্রস্ত জীবটা এটা কৃষ্ণ সম্বন্ধ কেবে করিপারিবনি এটা হইপারিবনি হলে ই ইয়ে বৃক্ষ গোটিয়ে যত্ন নেয় তাদের ফল ফলে কৃষ্ণ পাখে লাগিলে যে কৃষ্ণ খুশি হবে তাকে কৃপা মিলে সম্বন্ধ না সব যাহা করে কৃষ্ণ সম্বন্ধ জীবন না আমি প্রীতিটা কেমন আছে প্রীতি নথিল তার যেতে প্রকার জিনিস সবগুলা শুষ্ক আহ অজ্ঞ সে কহিলে ব্রাহ্মণ মানে অজ্ঞ হরে কৃষ্ণ গ্রন্থ ভাগবত কি যা শ্রীলঙ্কা উপায় গুরুদেব কি যা